ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି।
ହରି ହରି
ଆମର ପ୍ରଫୁଲ୍ଲ ବାବୁ ବସିଛନ୍ତି, ତାଙ୍କର ଭାଇ ପ୍ରମୋଦ ବାବୁ ଆମକୁ କେତେଥର କହିଛନ୍ତି ଏଠିକି ଆସିବା ପାଇଁ, କିନ୍ତୁ ଆମେ ଏଠି ଆସିପାରୁନଥିଲୁ। କିନ୍ତୁ ଏଠି ଏଥରିକ ଭଗବାନ କୃପାରୁ ଆମେ ଏଠାକୁ ଆସିଛୁ। ଯଦିଓ ଆମର ବିଶେଷ କରୁଛି ଯୋଗ୍ୟତା ନାହିଁ, କିନ୍ତୁ ଭଗବାନଙ୍କର ବ୍ୟବସ୍ଥାରେ ଆମେ କିଛି ଭଗବାନ କଥା କହିବା। ଯେ ଆମେ ମାଆମାନେ ଏବଂ ଯେଉଁମାନେ ପୁରୁଷ ଭକ୍ତମାନେ ସେମାନେ ତାଙ୍କ ବାରଣ୍ଡାରେ ସବୁ ବସିଛନ୍ତି, କିନ୍ତୁ ଆମେ ତାଙ୍କୁ ଅନୁରୋଧ କରିବୁ ଯେ ସେମାନେ ଧୀରସ୍ଥିର ଭାବରେ ଭଗବାନ କଥା ଶ୍ରବଣ କରିବେ। ବିଶେଷ ଭାବରେ ଛୋଟ ପିଲାମାନେ ଯେଉଁ ଅଛନ୍ତି, ଛୋଟ ପିଲାମାନେ ଟିକେ ଯଦି ତମର ଅସୁବିଧା ହେଉଛି ତାହେଲେ ଆଉ ଦୂରକୁ ଯାଇକି ଖେଳାଖେଳି କର, ଏଠି ଡିଷ୍ଟର୍ବ କରିବୁନି, ଅନ୍ୟମାନଙ୍କୁ ଅସୁବିଧା କରିବୁନି। ସମସ୍ତେ ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରି ଆସିଛନ୍ତି। ଏବଂ ମଞ୍ଚାସୀନ ଆମର ଯେଉଁମାନେ ଅଛନ୍ତି, କୀର୍ତ୍ତନ ଦଳ ସବୁ ଅଛନ୍ତି, ସେମାନେ କୀର୍ତ୍ତନ କରୁଛନ୍ତି। ଆମେ ମଝିରେ ମଝିରେ କିଛି ଭଗବାନ କଥା କୀର୍ତ୍ତନ କରିବା, ଆମକୁ ସାହାଯ୍ୟ କରିବେ। ତେଣୁ ଆପଣମାନଙ୍କର ମୁଁ ଶୁଣିଲି ଯେ ଗତ 5 ବର୍ଷ ଧରି ଏଇ ଭାଗବତ କଥା 7 ଦିନ ଧରି ଭାଗବତ ସପ୍ତାହ ଚାଲିଛନ୍ତି। ଆଜି ହେଉଛି 6ଷ୍ଠ ଦିନ। ଆମର ଭାଗବତ ସପ୍ତାହର ଯେଉଁ ରହିଛନ୍ତି ରୁକ୍ମିଣୀ ପ୍ରସଙ୍ଗ, ରୁକ୍ମିଣୀ ବିବାହ ଏବଂ ସୁଭଦ୍ରା ବିବାହ ପ୍ରସଙ୍ଗ ସରିଯାଇଛନ୍ତି। ଦଶମ ସ୍କନ୍ଦର ଅନ୍ୟାନ୍ୟ ଯେଉଁ ଅଧ୍ୟାୟ ସବୁ ଅଛନ୍ତି ଏବଂ 21ର ହଂସ ଉପାଖ୍ୟାନ ପର୍ଯ୍ୟନ୍ତ ଆଜି କଥା ହେବା କଥା। ତେଣୁ ଆମେ ସଂକ୍ଷେପରେ କିଛି କହିବା, କାରଣ ପ୍ରଥମେ ରାମଚରିତମାନସ ବକ୍ତାମାନେ ରାମଚରିତମାନସ ଉପରେ କହିଛନ୍ତି, ଭଗବାନ ରାମଚନ୍ଦ୍ରଙ୍କର କଥା ବର୍ଣ୍ଣନା କରିଛନ୍ତି। ଆଉ ଯେଉଁମାନେ ଯିଏ ପ୍ରବକ୍ତା ଯିଏ ସୂଚନା ଦେଲେ ଯେ କି ଭାଗବତ ପାଠ କରୁଛନ୍ତି, ଆଉ ସେ ମଧ୍ୟ ସୁନ୍ଦର ଭାବରେ ଭାଗବତ କଥା ବର୍ଣ୍ଣନା କରିଛନ୍ତି। ତେଣୁ ଆମେ ସଂକ୍ଷେପରେ ସୂଚନା ଦେବା, ମାତାଜୀମାନେ ଟିକେ ଦୟାକରି ନିରତା ରକ୍ଷା କରିବେ। ଆମର ଏଇ ଯେଉଁ ଭାଗବତ ଆପଣମାନଙ୍କର ଏଇ ଭାଗବତ ଟୁଙ୍ଗି ଆମେ ଦର୍ଶନ କଲୁ। ଆମର ଓଡ଼ିଶାରେ ପ୍ରଥମେ ଏଇ ଭାଗବତ ସଂସ୍କୃତି ଥିଲା, ଭାଗବତ ଟୁଙ୍ଗି ସବୁ ଗ୍ରାମରେ ଥିଲେ, କିନ୍ତୁ କାଳକ୍ରମେ ଏଇ ଯେଉଁ ଆଧୁନିକ ସଭ୍ୟତା ଆଗମନ ହେତୁ ସେଇ ଟୁଙ୍ଗି ଯେଉଁ ଭାଗବତ ଟୁଙ୍ଗି ସଂସ୍କୃତି ଆସ୍ତେ ଆସ୍ତେ ଲୋପ ପାଇଯାଉଛି। କିନ୍ତୁ ଏଇ ପରିସ୍ଥିତିରେ ଏଇ ପରିପ୍ରେକ୍ଷୀରେ ଆପଣଙ୍କର ଗ୍ରାମରେ ଯେଉଁ ଭାଗବତ ଟୁଙ୍ଗି ରହିଛନ୍ତି, ସବୁଦିନେ ଭାଗବତ ପାଠ ହେଉଛନ୍ତି, ଏ ବହୁତ ପ୍ରଶଂସା ଯୋଗ୍ୟ କଥା। ଭାଗବତ ଆମର ଯେଉଁ ଯେଉଁ ଶାସ୍ତ୍ର ସବୁ ଅଛନ୍ତି, ଏ ଶାସ୍ତ୍ର ହେଉଛି ବହୁତ ମହାନ ଶାସ୍ତ୍ର। ଆମେ ସାଧାରଣତଃ ଏଇ ଯେଉଁ ଶାସ୍ତ୍ରମାନଙ୍କର ମହାତ୍ମା ଆମେ ଜାଣିନେ, ଯେ ସାଧୁ ଗୁରୁ ମହାତ୍ମା ଏମାନେ ଯଦି ଏଇ ଶାସ୍ତ୍ରର ମହାତ୍ମା ନ ପାଇବେ ଆମେ ଜାଣିପାରିବା ନାହିଁ ଶାସ୍ତ୍ର। ତେଣୁ ଏଇ ଭାଗବତମ୍ ଯେଉଁ ରହିଛନ୍ତି ଆପଣମାନେ ଏପର୍ଯ୍ୟନ୍ତ ଶୁଣିଥାଇ ପାରନ୍ତି, ତେଣୁ ଆମେ କିଛି ସମ୍ୟକ ସୂଚନା ଦେବା। ଏଇ ଭାଗବତ ହେଉଛନ୍ତି ମୂଳ ଭାଗବତ ହେଉଛନ୍ତି ବ୍ୟାସଦେବଙ୍କ ଭାଗବତ, ଯାହାର ଓଡ଼ିଆ ଅନୁବାଦ ଆପଣମାନେ ଶୁଣୁଛନ୍ତି ଜଗନ୍ନାଥ ଦାସଙ୍କର ଭାଗବତ। ଇଏ ହେଉଛି ମୂଳ ଭାଗବତ, ଯେଉଁ ହେଉଛି ବ୍ୟାସଦେବଙ୍କର ସଂସ୍କୃତରେ ଯେଉଁ ଭାଗବତ ରଚନା କରିଛନ୍ତି ସେଇ ଭାଗବତଙ୍କର ଇଏ ହେଉଛି ଓଡ଼ିଆ ଅନୁବାଦ। ତେଣୁ ମୂଳ ଭାଗବତ ଯେଉଁ ରହିଛି, ଏଇ ମୂଳ ଭାଗବତ ଆଜି ସାରା ପୃଥିବୀରେ ଆମର ଯେଉଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଇସ୍କନ ଯେଉଁ ରହିଛି, ଇସ୍କନ ତରଫରୁ ସାରା ପୃଥିବୀରେ ଏଇ ମୂଳ ଭାଗବତ ଭଗବତ ଗୀତା ଅନ୍ୟାନ୍ୟ ଶାସ୍ତ୍ର ସବୁ ପ୍ରଚାର କରାଯାଉଛି। ଏବଂ ଏଇ ଯେଉଁ ମହାମନ୍ତ୍ର ଆମେ ପ୍ରଥମେ ଆମେ ଗାନ କଲୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଇଏ ହେଉଛି ଏଇ କଳିଯୁଗର ଯୁଗଧର୍ମ ହେଉଛି ମହାମନ୍ତ୍ର। ଆମେ 21ରେ ନବଯୋଗେନ୍ଦ୍ର ସମ୍ବାଦ ପାଠ କରିବା ବା କଥା କହିବା, ସେ ସମୟରେ ଏଇ ପ୍ରସଙ୍ଗ ଆସିବେ। ତେଣୁ ଏଇ ଯେଉଁ ଯୁଗଧର୍ମ, ଏଇ ଯୁଗଧର୍ମ ପ୍ରଚାର କରିବା ପାଇଁ ଆଜିକୁ 500 ବର୍ଷ ତଳେ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ତାଙ୍କ ପ୍ରସଙ୍ଗ ଆସିବେ ଏଇ ନବଯୋଗେନ୍ଦ୍ର ସମ୍ବାଦରେ ଆସିବେ। ସେ ଆପଣମାନଙ୍କ ନିକଟ ଗ୍ରାମ ଯେଉଁ ପୁରୀ ନିକଟରେ ରହିଛନ୍ତି, ପୁରୀ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀ ଧାମ, ସେଇଠାରେ 24 ବର୍ଷ ଧରି ରହିଥିଲେ, ସେଠାରେ 24 ବର୍ଷ ଧରି ରହିଥିଲେ। ତେଣୁ ଏ ଯେଉଁ 40 ବର୍ଷ ଧରି ରହିଥିଲେ ସେ ଏଇ ଯୁଗଧର୍ମ ପ୍ରଚାର କରିଛନ୍ତି। ଯୁଗଧର୍ମ ଆମେ ସଂକ୍ଷେପରେ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବ ସଂଘ ସମ୍ପର୍କରେ କିଛି ସୂଚନା ଦେବା, କାରଣ ଆପଣମାନେ ହୁଏତ କେତେ ଜାଣିଥାଇପାରନ୍ତି କେତେ ଜାଣିନଥାଇପାରନ୍ତି ଇସ୍କନ ବିଷୟରେ। ଯେ ଇସ୍କନ ହେଉଛି ଏଇ ଭଗବାନଙ୍କର କଥା, ଏଇ ଭାଗବତ ଧର୍ମ, ଭାଗବତ ସଂସ୍କୃତିକୁ ସାରା ପୃଥିବୀରେ ପ୍ରଚାର କରୁଛନ୍ତି। ତେଣୁ ତାଙ୍କ ବିଷୟରେ, ଇସ୍କନ ବିଷୟରେ ଆମେ କିଛି ସମୟ ସୂଚନା ଦେବା। ଏଇ ଯେଉଁ ମହାପ୍ରଭୁ ଯେ ଆସିଥିଲେ ଚୈତନ୍ୟ ମହାପ୍ରଭୁ, ସେ ହେଉଛନ୍ତି ସ୍ୱୟଂ ଭଗବାନ। ଆମର ଦେଖିବା ଏଇ ଏକାଦଶକନ୍ଦ ପଞ୍ଚମ ଅଧ୍ୟାୟରେ ସେ ବିଷୟରେ ବର୍ଣ୍ଣନା କରାଯାଇଛି, ନବଯୋଗେନ୍ଦ୍ର ସେ କଥା କହୁଛନ୍ତି। ଆପଣମାନେ ଶୁଣିଥିବେ ଆଗରୁ ସେସବୁ ବିଷୟରେ ପ୍ରସଙ୍ଗ ହେଇଥିବ ଯେ ଭଗବାନ, ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି ଯେ ପ୍ରତି ଯୁଗରେ ଭଗବାନ ଆସନ୍ତି। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭୂତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ୍ନଃ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ 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 ଯୁଗେ। କାରଣ ପ୍ରତି ଯୁଗରେ ଭଗବାନ ଆସନ୍ତି, ସତ୍ୟ ଯୁଗରେ ଆସୁଛନ୍ତି, ତ୍ରେତୟା ଯୁଗରେ ଆସୁଛନ୍ତି, ଦ୍ୱାପର ଯୁଗରେ ଆସୁଛନ୍ତି, ଏବଂ ଏଇ ଯେଉଁ କଳିଯୁଗ ହେଇଛି ଏ କଳିଯୁଗରେ ମଧ୍ୟ ଭଗବାନ ଆସିଛନ୍ତି। କିନ୍ତୁ ଅନ୍ୟ ଯୁଗ ଆଉ ଏ କଳିଯୁଗ ମଧ୍ୟରେ ତଫାତ୍ କ'ଣ? ତଫାତ୍ ହେଉଛି ଏତିକି ଯେ ଭଗବାନ ଯେତେବେଳେ କଳିଯୁଗରେ ଆସନ୍ତି ସେତେବେଳେ ସେ ଛଦ୍ମ ଉପରେ ଆସନ୍ତି। ଆପଣମାନଙ୍କୁ ଯେତେବେଳେ ଶୁଣିଥାଇ ପାରନ୍ତି ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜଙ୍କ ସ୍ତୁତିରେ ସେସବୁ ବର୍ଣ୍ଣନା କରାଯାଇଛି। ପ୍ରହ୍ଲାଦ ମହାରାଜ ଯେତେବେଳେ ନୃସିଂହଦେବକୁ ସ୍ତୁତି କରିଛନ୍ତି ସେ ସ୍ତୁତିରେ ସେ ସେ କଥା କହିଛନ୍ତି। କଳିଯୁଗରେ ଯେତେବେଳେ ଭଗବାନ ଆସନ୍ତି ସେତେବେଳେ ସେ ଛତ୍ର ଉପରେ ଆସନ୍ତି। ଆଜିକାଲି ଆମର ହୁଏତ ବିଭିନ୍ନ ଗ୍ରାମ ମାନଙ୍କରେ ବହୁତ କହୁଛନ୍ତି ଇଏ ଭଗବାନ ସିଏ ଭଗବାନ ଏମାନଙ୍କୁ ପୂଜା କରାଯାଉଛି, କିନ୍ତୁ ଭଗବାନ କଳିଯୁଗରେ ଯେତେବେଳେ ଆସନ୍ତି ସେ ଭଗବାନ ବୋଲି ନିଜକୁ ପରିଚୟ ଦିଅନ୍ତିନି। ସପ୍ତମ ସ୍କନ୍ଧରେ ଭାଗବତ ପ୍ରମାଣ ଏସବୁ ରହିଛି, ଏବଂ ଆମେ ମଧ୍ୟ ନବଯୁଗ ସମାଜ ସେସବୁ ଆସିବେ, ସେ କଥା ଆମେ ବର୍ଣ୍ଣନା କରିବା। ଆମେ ସମସ୍ତ ଭାବରେ କହୁଛେ ଯେ ଭଗବାନ ଯେତେବେଳେ ଆସନ୍ତି, ଯେମିତି ଭଗବାନ ତୃତୀୟ ଯୁଗରେ ଆସିଥିଲେ, ସତ୍ୟ ଯୁଗରେ ଆସିଥିଲେ ଭଗବାନ ରାମଚନ୍ଦ୍ର, ତୃତୀୟ ଯୁଗରେ ଆସିଥିଲେ, ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଥିଲେ, ସେ ଅର୍ଜୁନକୁ କୁରୁକ୍ଷେତ୍ର ଯୁଦ୍ଧରେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି। ଅନେକ ଜାଗାରେ ଭଗବତ ଗୀତାରେ ଆପଣ ଦେଖିବେ ଭଗବାନ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି। ଯେ ଭଗବତ ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ନିମତ୍ତ ପରତର ନାନ୍ୟ କିଞ୍ଚିତ୍ ଅସ୍ତି ଧନଞ୍ଜୟ ମୟି ସର୍ବମ ଇଦ ପ୍ରୋତମ ସୂତ୍ରେ ମଣିଗଣାଇବ। ମତ ପରତର ନାନ୍ୟ, ମୋ ଠାରୁ ଆଉ କେହି ଉନ୍ନତ ସତ୍ୟ ନାହାନ୍ତି, ମାନେ ସେ ଭଗବାନ ବୋଲି ନିଜକୁ ଦାବି କରି କହିଛନ୍ତି, ଅନ୍ୟମାନଙ୍କୁ ଜଣାଇଛନ୍ତି। କିନ୍ତୁ କଳିଯୁଗରେ ଭଗବାନ ଯେତେବେଳେ ଆସନ୍ତି ସେ ନିଜକୁ ଭଗବାନ ବୋଲି ଘୋଷଣା କରନ୍ତି ନାହିଁ, ସେଥିପାଇଁ ଛଦ୍ମ ଛନ୍ନ ଅବତାରରେ ଅଛନ୍ତି। ଛଦ୍ମ କେହି ଜାଣିପାରିବେନି ସେ ଭଗବାନ, ଭକ୍ତ ରୂପରେ ଆସିଛନ୍ତି ସେ ଗୌରାଙ୍ଗ ମହାପ୍ରଭୁ ଭକ୍ତ ରୂପରେ ଆସିଛନ୍ତି। ଏବଂ ଭଗବାନ ଯେତେବେଳେ ଆସନ୍ତି ଭଗବାନଙ୍କର କାମ କ'ଣ ନା, ଭଗବାନ ସେଇ କଥା କହୁଛନ୍ତି ଚତୁର୍ଥ ଅଧ୍ୟାୟରେ ଯେ ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତା ଧର୍ମ ସଂସ୍ଥାପନାର୍ଥ। ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ଯାହାକି ଆମେ ବର୍ତ୍ତମାନ ଭଗବାନ କଥା ଶ୍ରବଣ କରୁଛେ, ଭଗବାନଙ୍କ ଲୀଳା ସବୁ ହେଇଥିବାରୁ ଆମେ ଭଗବାନ କଥା ଶ୍ରବଣ କରୁଛେ। ଏ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବ। ଯେଉଁମାନେ ଏ କଥାରେ ଆନନ୍ଦ ପ୍ରକାଶ କରନ୍ତି ନାହିଁ ଏସବୁ ଲୋକଙ୍କ ସମୟରେ ଆସିବେ। କେଉଁମାନେ ଭଗବାନଙ୍କର କଥାରେ ଆନନ୍ଦ ପ୍ରକାଶ କରନ୍ତି ନାହିଁ ବା ଇଚ୍ଛା ପ୍ରକାଶ କରନ୍ତି ନାହିଁ, ତାଙ୍କର ଗତି କ'ଣ ହୁଏ? ତେଣୁ ଯେଉଁମାନେ ଭଗବାନ କଥାରେ ଆନନ୍ଦ ପ୍ରକାଶ କରନ୍ତି ସେମାନେ ବହୁତ ଭାଗ୍ୟବାନ, ସେମାନେ ଏତେ ସହଜରେ ସେମାନେ ଏଇ ଜିନିଷ ପ୍ରାପ୍ତ ହେଇନାହାନ୍ତି, ବହୁତ ଭାଗ୍ୟବାନ। ବହୁ ବ୍ରହ୍ମାଣ୍ଡ ଭୂମିତେ କୋନ ଭାଗ୍ୟବାନ ବୋଲି କରୁଛନ୍ତି। ଯେଉଁମାନେ ଭାଗ୍ୟବାନ ସେମାନେ ଭଗବାନ କଥାରେ ରତି ବା ଆନନ୍ଦ ପ୍ରକାଶ କରନ୍ତି। ତେଣୁ ଇଏ ସାଧୁମାନଙ୍କୁ ଯେଉଁ ଆନନ୍ଦ ପ୍ରଦାନ କରନ୍ତି ଭଗବାନ, ବିଭିନ୍ନ ଲୀଳାରେ ଭଗବାନଙ୍କ ଆସନ୍ତି, ସେ ସାଧୁମାନଙ୍କ ପରିତ୍ରାଣାୟ ସାଧୁନା ଏବଂ ବିନାଶାୟ ଯେଉଁ ଦୁଷ୍କୃତାମ ଦୁଷ୍କୃତ କିଏ ଆମେମାନେ ଶ୍ରବଣ କରିଥିବେ, ହିରଣ୍ୟବଶୀକୁ ବା ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ, ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଭଗବାନ ଆସି ତାଙ୍କୁ ବିନାଶ କରନ୍ତି। ନୃସିଂହଦେବ ଉପରେ ଆସି ହିରଣ୍ୟବଶୀକୁ ବିଧାନ କରିଛନ୍ତି। ଏଭଳିଆ ବିଭିନ୍ନ ଅବତାରରେ ବିଭିନ୍ନ ଦୁଷ୍କୃତି ମାନଙ୍କୁ ଭଗବାନ ବିନାଶ କରିଛନ୍ତି। ଏବଂ ଧର୍ମ ସଂସ୍ଥାପନ, ଧର୍ମ ବିଭିନ୍ନ ଯୁଗରେ ଯେଉଁ ଯୁଗଧର୍ମ ସବୁ ରହିଛି, ସେ ଯୁଗଧର୍ମ ଭଗବାନଙ୍କର ଆସନ୍ତି, ସେ ଯୁଗରେ ସେ ଯୁଗଧର୍ମ ସଂସ୍ଥାପନ କରନ୍ତି, ସ୍ଥାପନ କରନ୍ତି। ଭଗବାନ ଯଦି ଧର୍ମ ସ୍ଥାପନ ନ କରିବେ ଆମେ ଜାଣିପାରିବା ନାହିଁ ପ୍ରକୃତ ଧର୍ମ କ'ଣ। ତେଣୁ ମହାପ୍ରଭୁ ଯେଉଁ ଆସିଥିଲେ, ଯେହେତୁ ଆଠାରୁ ବହୁତ ଅନତି ଦୂରରେ, ବହୁତ ପାଖରେ ଆମର ଶ୍ରୀକ୍ଷେତ୍ର ପୁରୀଧାମ ଅଛନ୍ତି, ସେ ଶ୍ରୀକ୍ଷେତ୍ର ପୁରୀଧାମରେ ଯେଉଁ ରହିଛନ୍ତି ରାଧାକାନ୍ତ ମଠ, ଯାହାକୁ କୁହାଯାଏ ଗମ୍ଭୀରା, ଆପଣ ଯେତେବେଳେ ଜଗନ୍ନାଥ ମନ୍ଦିରରୁ ପୁରୀ ଯେଉଁ ସମୁଦ୍ରକୂଳକୁ ଯିବେ ବାଲିସାହି ରାସ୍ତାରେ, ସେ ରାସ୍ତାରେ କିଛି ବାଟ ଗଲେ ପଡ଼ିବ, ସେ ବାମ୍ପରେ ପଡ଼ିବ ସେ ସ୍ଥାନ ରାଧାକାନ୍ତ ମଠ। ସେଇଠି ଭଗବାନ ସ୍ୱୟଂ ଚୈତନ୍ୟ ମହାପ୍ରଭୁରେ ଆସି 24 ବର୍ଷ ସେଠି ରହିଥିଲେ। ଏବଂ ସିଏ ଏଇ ଯୁଗଧର୍ମ, ଏଇ ଯେଉଁ ମହାମନ୍ତ୍ର ଆମେ ସଙ୍ଗୀତ ଦାନ କଲୁ, ମହାମନ୍ତ୍ର ଯେଉଁ ପାଠ କରୁଛେ, ସେଇ ମହାମନ୍ତ୍ର ଯେ କଳିଯୁଗର ଯେ ଯୁଗଧର୍ମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଏଇ ଯୁଗଧର୍ମ ସେ ପ୍ରଚାର କରିକି ଯାଇଛନ୍ତି। 1510 ସେ ଇହଲୀଳା ତ୍ୟାଗ କରିଛନ୍ତି। ମାନେ ଆମ ବର୍ତ୍ତମାନ ଆମେ ଦେଖିବା 510 ବର୍ଷ ତଳର କଥା, ଏବେ 2010 ହେଲାଣି। ତେଣୁ ମହାପ୍ରଭୁ ଯେତେବେଳେ ଆସିଥିଲେ ଏଇ ଯୁଗଧର୍ମ ପ୍ରଚାର କରିଥିଲେ, ସେ ଭାରତବର୍ଷରେ ଏଇ ଯୁଗଧର୍ମ ପ୍ରଚାର କରିଛନ୍ତି, କିନ୍ତୁ ଭାରତ ବାହାରେ ସେ କଥା ସେ ପ୍ରଚାର କରିନାହାନ୍ତି। ତେଣୁ ସିଏ ଭବିଷ୍ୟତବାଣୀ ଦେଇକି ଯାଇଛନ୍ତି ଯେ ବିଶେଷ ଭାବରେ ଭାରତବର୍ଷରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ ହେଉଛନ୍ତି ବହୁତ ଭାଗ୍ୟବାନ। ଭାରତ ଭୂମିତେ ମନୁଷ୍ୟ ଜନ୍ମ ହେଲ ଯାହାର, ଜନ୍ମ ସାର୍ଥକ କରିକର ପର ଉପକାର। ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରୁଛନ୍ତି ସେମାନେ ହେଉଛନ୍ତି ବହୁତ ଭାଗ୍ୟବାନ ବା ଭାଗ୍ୟବତୀ ଜୀବ, ସେମାନେ ବହୁତ ଭାଗ୍ୟ ବହୁତ ସ୍ୱୀକୃତି କରିଥିବାରୁ ସେମାନେ ଭାରତବର୍ଷରେ ବିଶେଷ ଭାବରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି। ଏବଂ ଭାରତବର୍ଷ ମଧ୍ୟରେ ଉତ୍କଳ ଖଣ୍ଡ ହେଉଛି ଆହୁରି ପୁଣ୍ୟବାନ, ଉତ୍କଳେ ପୁରୁଷୋତ୍ତମ ବୋଲି କୁହାଯାଇଛି ଶାସ୍ତ୍ରରେ। ପୁରୁଷୋତ୍ତମ କ୍ଷେତ୍ର ଯେଉଁ ଉତ୍କଳ କ୍ଷେତ୍ର, ଇଏ ହେଉଛି ଆହୁରି ଅଧିକ ପୁଣ୍ୟବାନ ବ୍ୟକ୍ତି ସବୁ ରହିଛନ୍ତି। ତେଣୁ ମହାପ୍ରଭୁ କହୁଛନ୍ତି ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି ସେମାନେ ନିଜ ଜୀବନକୁ ସାର୍ଥକ କରିବା ସଙ୍ଗେ ସଙ୍ଗେ ଅନ୍ୟର ଉପକାର କରିବା ପାଇଁ ମହାପ୍ରଭୁ କହିଯାଇଛନ୍ତି। ଆମେ କେମିତି ପରର ଉପକାର କରିବା ନା, ଆମେ ସାଧାରଣତଃ ଉପକାର ବୋଲି ଭାବୁଥିବା ଯେ ଜଣେ ରୋଗୀ ଅଛି ତାକୁ ଯଦି ଔଷଧ ଦେବା, ବା ଜଣେ ଦରିଦ୍ର ବ୍ୟକ୍ତିକୁ ଯଦି କିଛି ଧନ ପ୍ରଦାନ କରାଯିବ ତାହେଲେ ସିଏ ହେଉଛି ଉପକାର, କିନ୍ତୁ ପ୍ରକୃତ ସେ ପ୍ରକୃତ ଉପକାର ନୁହଁ। ପ୍ରକୃତ ଉପକାର ମହାପ୍ରଭୁ କହୁଛନ୍ତି ଯେ ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମାର ଆଜ୍ଞା ଗୁରୁ ହେୟା ତାରେ ଦେଶ। ଯାହାକୁ ଦେଖିବେ, ଯାହାକୁ ଦେଖିବେ ତାକୁ ଭଗବାନଙ୍କ କଥା କହିବ। ତେଣୁ ଆପଣମାନେ ଏ ଯେଉଁ ଭାଗବତ ରଖା ହେଇଛି, ଭାଗବତ ରଖା ତୁଳି ଅଛନ୍ତି ଏବଂ ଭାଗବତ କଥା ହେଉଛି, ଇଏ ହେଉଛି ଶ୍ରେଷ୍ଠ ଉପକାର। ତେଣୁ ଏଇ ଯେଉଁ ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ମହାପ୍ରଭୁ କହୁଛନ୍ତି ମୋର ଆଜ୍ଞାରେ ତମେ ଗୁରୁ ହେଇକିରି ଏଇ ଦେଶକୁ ପରିତ୍ରାଣ କର, ଦେଶକୁ ଉଦ୍ଧାର କର। ତେଣୁ ଏଇ ଯେଉଁ ମହାମନ୍ତ୍ର କଳିଯୁଗର ଯୁଗଧର୍ମ ମହାମନ୍ତ୍ର, ଏଇ ମହାମନ୍ତ୍ର ମହାପ୍ରଭୁ କହିଥିଲେ ଏବଂ ସେଇ ତାଙ୍କର ଯେଉଁ ଭବିଷ୍ୟତବାଣୀ, ସେଇ ଭବିଷ୍ୟତବାଣୀ ଆଜି ଯେଉଁ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଂଘ ରହିଛି, ପ୍ରତିଷ୍ଠା ହେଇଛି ସାରା ପୃଥିବୀରେ, ସେମାନେ ଏଇ ମହାପ୍ରଭୁଙ୍କର ବାଣୀ, ଏ ଗୀତା ଭାଗବତର ବାଣୀ ସାରା ପୃଥିବୀରେ ପ୍ରଚାର କରିଛନ୍ତି। ତେଣୁ ଯେଉଁ ମୂଳ ଭାଗବତ ବ୍ୟାସଦେବଙ୍କର ଭାଗବତ, ସେଇ ଭାଗବତ ପ୍ରଚାର କରାଯାଉଛି। ତେଣୁ ଆମେ ସଂକ୍ଷେପରେ ଏଇ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଂଘ ଯାହାର କାର୍ଯ୍ୟ କ'ଣ ହେଉଛି ଆପଣମାନଙ୍କୁ ଅବଗତ ଜାଣିବୁ। ତେଣୁ ଆଜିର ଯେଉଁ ପ୍ରସଙ୍ଗ ଅଛନ୍ତି, ଦଶରଥ ସ୍କନ୍ଧ ଯେଉଁ ରହିଛନ୍ତି, ଇଏ ହେଉଛି ଭଗବାନଙ୍କର ମୁଖ ପଦ୍ମ। ଜଣେ ଭଗବାନଙ୍କର ଯେତେବେଳେ ଆମେ ଦର୍ଶନ କରିବା, ଆମେ ଯଦି ଜଗନ୍ନାଥ ମନ୍ଦିର ଯାଉଛେ ବା ଅନ୍ୟାନ୍ୟ ବିଭିନ୍ନ ମନ୍ଦିର ଏଠିବା, ଆପଣମାନଙ୍କର ବିଭିନ୍ନ ମନ୍ଦିର ଅଛି, ବିଭିନ୍ନ ମଠ ବି ଅଛନ୍ତି, ତେଣୁ ଯେତେବେଳେ ଆମେ ଭଗବାନଙ୍କୁ ଦର୍ଶନ କରିବା, ଦର୍ଶନ କରିବା ବିଧି କ'ଣ ନା, ପ୍ରଥମେ ଆମେ ଭଗବାନଙ୍କର ମୁଖକୁ ଦର୍ଶନ କରିବା, ଭଗବାନଙ୍କର ପାଦ ପଦ୍ମରୁ ଭଗବାନଙ୍କର ଆସ୍ତେ ଆସ୍ତେ ଉପରକୁ ଯାଇକି ଭଗବାନଙ୍କ ଦର୍ଶନ କରିବା, ତଥା ପାଦ ପଦ୍ମ ଦର୍ଶନ କରିବା। ତେଣୁ ଏ ଭାଗବତ ହେଉଛନ୍ତି ଭଗବାନଙ୍କର ଅବତାର। ଭାଗବତ ଭଗବାନ ଭିତରେ କୌଣସି ତଥା ନାହିଁ। ଏ ଭାଗବତ ହେଉଛନ୍ତି ଭଗବାନଙ୍କର ବିଗ୍ରହ ଭାଗବତ। ତେଣୁ ମୂଳ ଯେଉଁ ଭାଗବତ ଅଛନ୍ତି, ମୂଳ ଭାଗବତ ହେଉଛନ୍ତି 12 ସ୍କନ୍ଧ, 12 ସ୍କନ୍ଧ ମୂଳ ଭାଗବତ। ତେଣୁ ପ୍ରଥମ 2 ସ୍କନ୍ଧ ହେଉଛି ଭଗବାନଙ୍କର ପାଦ ପଦ୍ମ, 2 ହେଉଛି ପ୍ରଥମ ଦ୍ୱିତୀୟ ସ୍କନ୍ଧ, ଯେଉଁଥିରେ କି ଏ ଭୌତିକ ଜଗତର ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଇଛି। ସର୍ବ ବିସର୍ଗ ଭୌତିକ ଜଗତ କେମିତି ସୃଷ୍ଟି ହେଉଛି ସେ ବିଷୟରେ ସବୁ ବର୍ଣ୍ଣନା କରାଯାଇଛି। ଏବଂ ତୃତୀୟ ଚତୁର୍ଥ ସ୍କନ୍ଧ ଭଗବାନଙ୍କର ଜଙ୍ଘ ସହିତ ତୁଳନା କରାଯାଇଛି। ପଞ୍ଚମ ସ୍କନ୍ଧ ଭଗବାନଙ୍କର ବେଟ ସହିତ ତୁଳନା କରାଯାଇଛି। ଷଷ୍ଠ ସ୍କନ୍ଧ ଭଗବାନଙ୍କର ଛାତି ସହିତ ତୁଳନା କରାଯାଇଛି। ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଭଗବାନଙ୍କର 2 ଭୁଜ ସହିତ ତୁଳନା କରାଯାଇଛି, ବା ହାତ ବାହୁ ସହିତ ତୁଳନା କରାଯାଇଛି। ଏବଂ ନବମ ସ୍କନ୍ଧ ଭଗବାନଙ୍କର ଗ୍ରୀବା ବା ବେକ। ଏବଂ ଦଶମ ସ୍କନ୍ଧ ହେଉଛନ୍ତି ଭଗବାନଙ୍କର ମୁଖ। ତେଣୁ ସେଇ ଭଗବାନଙ୍କର ବିଭିନ୍ନ ଲୀଳା, ଯେଉଁ ଦ୍ୱାରକା ଲୀଳା, ମଥୁରା ଲୀଳା ଏବଂ ବୃନ୍ଦାବନ ଲୀଳା, ଏଇସବୁ ଲୀଳା ବିଶେଷ ଭାବରେ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଦଶମ ସ୍କନ୍ଧରେ ଯେଉଁ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ତା ଦେହରେ ଯେଉଁ ରସ ପଞ୍ଚାଧ୍ୟାୟ ଅଛନ୍ତି, ଗତକାଲି ସେ ବିଷୟରେ ଆଲୋଚନା କରାଯାଇଥିବ। ଦଶମ ସ୍କନ୍ଧ 29-33 ଏଇ 5 ଅଧ୍ୟାୟରେ ଭଗବାନଙ୍କର ରାସଲୀଳା ବର୍ଣ୍ଣନା କରାଯାଇଛି। ତ ସେଇ ରାସଲୀଳାକୁ ବୁଝିବା ପାଇଁ ଜଣେ ପ୍ରଥମେ 9 ସ୍କନ୍ଧ ପର୍ଯ୍ୟନ୍ତ ପଢ଼ିଲେ ଏ ଦଶମ ସ୍କନ୍ଧର ସେ ରାସଲୀଳା ବୁଝିବା ପାଇଁ ସକ୍ଷମ ହେବେ ବା ଯୋଗ୍ୟତା ପ୍ରାପ୍ତ ହେବେ। ଏବଂ ସେଇ ଯେଉଁ ଲୀଳା ଭଗବାନଙ୍କର ସବୁ ଲୀଳା ସବୁ ହେଇଛି, ସେ ଲୀଳାକୁ ପୁଣି ଯଦି ତତ୍ତ୍ୱରେ ଯଦି ଆମେ ନ ବୁଝିପାରିବା, ତାହେଲେ ମଧ୍ୟ ଆମର ପତନ ହେଇଯିବ। ଆମେ ସାଧାରଣତଃ ପୁରୁଷ ସ୍ତ୍ରୀ ଭଳି ଯେଉଁ ସଂଘ ସେମାନେ କରୁଛନ୍ତି, ସେଇଭଳି ଭାବରେ ଆମେ ଭଗବାନ ଏବଂ ରାଧାରାଣୀ ବା ଗୋପୀମାନଙ୍କର ସଂଘ ଯେଉଁ ରହିଛି, ସାଧାରଣତଃ ପୁରୁଷ ସ୍ତ୍ରୀ ଭଳି ଆମେ ଚିନ୍ତା କରିବା। ତେଣୁ ସେସବୁ ତତ୍ତ୍ୱ ଆମର 21 ସ୍କନ୍ଧରେ ନବଯୋଗେନ୍ଦ୍ର ଆଉ ଭଗବାନ ଉଦ୍ଧବଙ୍କ ସହିତ ଯେଉଁ ସନ୍ଦେଶ ଦେଇଛନ୍ତି, ସେଥିରେ ସବୁ ସେ ତତ୍ତ୍ୱ ସବୁ ବର୍ଣ୍ଣନା କରାଯାଇଛି। ତେଣୁ 21 ସ୍କନ୍ଧ ହେଉଛି କେବଳ ତତ୍ତ୍ୱ, ତତ୍ତ୍ୱ ଖାଲି ବର୍ଣ୍ଣନା କରାଯାଇଛି। ଲୀଳା ଆପଣମାନେ ଦେଖିବେ 10 ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଯେଉଁ ବିଭିନ୍ନ ଭଗବାନଙ୍କର ଯେଉଁ ରାସଲୀଳା ଇତ୍ୟାଦି ବର୍ଣ୍ଣନା କରାଯାଇଛି, ସିଏ ହେଉଛି ଭାଗବତର ଶ୍ରେଷ୍ଠ। ଆମର କୃଷ୍ଣଦାସ କବିରାଜ ଗୋସ୍ୱାମୀ, ଯିଏକି ଚୈତନ୍ୟ ମହାପ୍ରଭୁଙ୍କ ଜଣେ ବଡ଼ ଭକ୍ତ, ସେ ଗୋଟେ ସଙ୍ଗୀତ ଗାନ କରିଛନ୍ତି। ସେ ସଙ୍ଗୀତ କିଛି ଆମେ ଗାନ କରିବା, ସେଥିରୁ ଆମେ ଜାଣିବା ଯେ ଭଗବାନଙ୍କର ଯେଉଁ ବୃନ୍ଦାବନରେ ଯେଉଁ ଲୀଳା ହେଇଛି, ସେ ବୃନ୍ଦାବନ ଲୀଳା ହେଉଛି ସବୁଠୁ ଶ୍ରେଷ୍ଠ ଲୀଳା। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ Oh, दशम स्कंद तेतीस अध्याय रे जेतबेले भगवान कर सब विभिन्न रासलीला वर्णन करायला साधारण लोक मान बुझी पारिले नै से रासलीला तेणु करी परीक्षित महाराज पचारसन जे से काहेकि पर धर्मान सहित ए सब रासलीला कले से धर्म संस्थापन करिया पय आस्तिले पर स्त्री मान सहित काहेकि रासलीला कले এইসব প্রশ্ন সাধারণ লোক মানকর সে সন্দেহ রইব তেমনি সাধারণ লোক মানকর সন্দেহ মোচন করিয়া পাই পরীক্ষিত মহারাজ সে প্রশ্ন পচার সে সুখদেব গোস্বামী তো সুখদেব গোস্বামী উত্তর দেইছন্তি যে যে যো আমি দেখিবা ধর্ম ব্যতিক্রম দুষ্ট ঈশ্বরায়ণ চ শাসন তেজিয়সা ন গোসায় বহ্নি সর্বভূজো তথা जो मैंने भगवान आसुचान से धर्म स्थापन करें कहते अधर्म कले धर्म स्थापन करने भगवान आणु जो मैंने ईश्वर जो मैंने नियंत्रणकारी जो मान बहुत शक्ति अच्छी से मानसी दोष न था बने सर्वभुज तथा उदाहरण सुखदेव गोस्वामी दौरान जे बने कहे अग्नि आम जहाँ पकड़े मतलब से ध्वंस करते ଯେମିତି ଉଦାହରଣ ସ୍ୱରୂପ ଆପଣଙ୍କର ବିଭିନ୍ନ ସ୍ଥାନ ରହିଛି ଅପରିଷ୍କାର ସ୍ଥାନ ସେଠିକି ଯଦି ସୂର୍ଯ୍ୟ କିରଣ ଯାଇ ପହଞ୍ଚୁଛି ପଡ଼ୁଛି ସେଠି ସୂର୍ଯ୍ୟ କିରଣ ଅପବିତ୍ର ହେଉନି ବରଂ ସେ ସ୍ଥାନଟି ପବିତ୍ର ହେଇଯାଉଛି ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ବିକ୍ରୀଡ଼ିତଂ ବ୍ରଜବଧୂବୀର ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନ୍ୱିତ ଅନୁସ୍ମୟାତ୍ ଅଥ ବର୍ଣ୍ଣୟେ ଯାହା ଭକ୍ତିଂ ପରାଂ ଭଗବତୀଂ ପ୍ରତିଲବ୍ଧ କାମ ଶ୍ରଦ୍ଧାରେ ଶ୍ରବଣ କରିବେ ବା ବର୍ଣ୍ଣନା କରିବେ ସେମାନେ ତାଙ୍କର ହୃଦୟରେ ଯୋଉ କାମ ରୋଗ ସବୁ ରହିଛି କାମ କ୍ରୋଧ ରୋଗ ଅମୋଘ ମଦ ମାତ୍ସର୍ଯ୍ୟ ଏସବୁ ଯୋଉ ଆମର ହୃଦୟର ରୋଗ ରହିଛି ବା ଭବ ରୋଗ ସେ ଭଗବାନଙ୍କୁ ସେମାନେ ମୁକ୍ତ ହେଇକି ଭଗବତ ପ୍ରେମ ଲାଭ କରିବେ ତେଣୁ ଏଇ ଯେଉଁ ବିଭିନ୍ନ ଲୀଳା ସବୁ ରହିଛି ସେ ଲୀଳାକୁ ତାର ତତ୍ତ୍ୱକୁ ଆମେ ଏକାସ୍କନ୍ଦରେ ଶ୍ରବଣ କରିବା ବହୁତ ଲୀଳା ବିଭିନ୍ନ ପ୍ରକାର ବୃନ୍ଦାବନରେ ଭଗବାନ 11 ବର୍ଷ ଲୀଳା କରିଥିଲେ ତାପରେ ମଥୁରାରେ ପୁଣି ଯାଇ ଲୀଳା କଲେ ଜରାସନ୍ଧ 18 ଥର ଆସିଛନ୍ତି ଆକ୍ରମଣ କରିଛନ୍ତି ଭଗବାନଙ୍କୁ ଭଗବାନଙ୍କୁ କେହି ଭଗବାନଙ୍କ ସହିତ କି ସମାନ ନୁହଁନ୍ତି କି ଭଗବାନଙ୍କ ଉର୍ଦ୍ଧ ହେଇପାରିବେ ନାହିଁ କିନ୍ତୁ ଭଗବାନ କାହିଁକି ଜରାସନ୍ଧ ପାଖରେ 18 ଥର ଜରାସନ୍ଧ 17 ଥର ହାରିକି ଫେରିଯାଇଛି କିନ୍ତୁ କାହିଁକି ଭଗବାନଙ୍କୁ ବଧ କଲେନି ନା କାରଣ ହଉଛି ଯେ ଯେତେ ଥର ଜରାସନ୍ଧ ଆସୁଛି ଯୁଦ୍ଧ କରିବା ପାଇଁ ଭଗବାନଙ୍କ ସହିତ ସେତେ ବିଭିନ୍ନ ଅକ୍ଷୁଣୀ ସୈନ୍ୟମାନଙ୍କୁ ସବୁ ଆଣିକି ଆସୁଛି ଯୁଦ୍ଧ କରିବା ପାଇଁ ଏବଂ ସେମାନେ ସବୁ ପାପୀ ବ୍ୟକ୍ତି ସବୁ ଆସିଛନ୍ତି ତେଣୁ ଭଗବାନ ପାପର ଭାରା ହରଣ କରିବା ପାଇଁ ଆସିଛନ୍ତି ତେଣୁ ସବୁଥିରେ ତ ସେ ପାପୀ ବ୍ୟକ୍ତିମାନଙ୍କୁ ସେ ସଂହାର କରିଛନ୍ତି କୁରୁକ୍ଷେତ୍ର ଯୁଦ୍ଧରେ 18 ଅକ୍ଷୁଣୀ ସୈନ୍ୟଙ୍କ ବିନାଶ କରାଗଲା ପାଣ୍ଡବମାନଙ୍କର ହେଉଛନ୍ତି 7 ଅକ୍ଷୁଣୀ ସୈନ୍ୟ କୌରବମାନଙ୍କର ହେଉଛନ୍ତି 11 ଅକ୍ଷୁଣୀ ସୈନ୍ୟ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ଭଗବାନ ତାଙ୍କୁ ବିନାଶ କରୁଛନ୍ତି ଦୁଷ୍କୃତ ବିନାଶା ହେଉଛି ଦୁଷ୍କୃତ ତେଣୁ ଅନ୍ତିମରେ ଭଗବାନ ମାନେ ଯୁଦ୍ଧରୁ ଫେରିକି ପଳେଇ ଯାଇଛନ୍ତି ଗୋଟେ ପାହାଡ଼ ଉପରେ ଚଢ଼ିକି ସେ ପାହାଡ଼ରୁ ଡେଇଁ ପଳେଇ ଯାଇଛନ୍ତି ଦ୍ୱାରକା ତାଙ୍କ ଦ୍ୱାରକା ଲୀଳା ସବୁ ବର୍ଣ୍ଣନା କରାଯାଇଛି ଭଗବାନ କେମିତି ଦ୍ୱାରକାରେ ଗଡ଼ରୁକ୍ଷ୍ମିଣୀକୁ କେମିତି ବିବାହ କଲେ ବା ଅନ୍ୟାନ୍ୟ ଯେଉଁ 16,100 ରାଣୀକୁ ବିବାହ କରିଛନ୍ତି ଜଣେ ଯେଉଁ ନରକାସୁର ଯିଏକି 16,100 ରାଣୀକୁ ରଖିଥିଲା ବନ୍ଦୀ କରିକି ଭଗବାନ ଯାଇ ତାକୁ ବିନାଶ କରିକିରି ସେ 16,100 ରାଣୀକୁ ଉଦ୍ଧାର କରିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି 16,108 ରାଣୀ କାରଣ ନାରଦମୁନି ଯାଇ ପହଞ୍ଚନ୍ତି ଦ୍ୱାରକାରେ ଦ୍ୱାରକାରେ ଯାଇ ଦେଖୁଛନ୍ତି ଭଗବାନଙ୍କର କେମିତି ଲୀଳା ଚାଲିଛି 16,108 ରାଣୀ ଏବଂ 16,108 ପ୍ରାସାଦ ରହିଛି ସମସ୍ତଙ୍କ ରାଣୀ ପାଇଁ ଗୋଟେ ଗୋଟେ ପ୍ରାସାଦ ରହିଛି ସବୁ ପ୍ରାସାଦରେ ହୀରା ଲୀଳାମତୀ ମାଣିକ ସବୁ ଖଞ୍ଜା ହେଇକି ରହିଛି ଏବଂ ବହୁତ ସୁନ୍ଦର ସୁନ୍ଦର ବଗିଚା ସବୁ ସୁନ୍ଦର ସୁନ୍ଦର ପୁଷ୍ପ ସବୁ ରହିଛି ଏମିତିକି ଯେଉଁ ସତ୍ୟବାନ ପାଇଁ ଭଗବାନ ସ୍ୱର୍ଗରୁ ପାରିଜାତ ପୁଷ୍ପ ଆଣିକି ତାଙ୍କର ବଗିଚାରେ ଲଗେଇଛନ୍ତି ପାରିଜାତ ପୁଷ୍ପ ଯଦି ଭଗବାନ ଭଗବାନଙ୍କୁ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିଲା ପାରିଜାତ ପୁଷ୍ପ ଆଣିବେ। ତେଣୁ ଏଇଭଳି ଭାବରେ 16,108 ଯୋଉ ପ୍ରାସାଦ ସବୁ ରହିଛି ଭଗବାନ ଯୋଉ ବିଭିନ୍ନ ଲୀଳା କରୁଛନ୍ତି ଦ୍ୱାରକାରେ, ନାରଦମୁନି ଜାଣିବାକୁ ଚାହିଁଲେ କିଭଳି ଲୀଳା ସବୁ କରୁଛନ୍ତି। ଭଗବାନଙ୍କ ଲୀଳା ସମସ୍ତେ ଜାଣିପାରିବେ ନାହିଁ, ଏମିତିକି ମୁନିମାନେ ମଧ୍ୟ କବିମାନେ ମଧ୍ୟ ସେଥିରେ ମୋହ ହେଇଯାଆନ୍ତି। ଆମ ଭାଗବତ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେଟା କୁହାଯାଇଛି, ଶୁଣିଥାଇପାରନ୍ତି ଭଗବାନ ଯେତେବେଳେ ଗୋବର୍ଷାମାନଙ୍କ ସହିତ ସବୁ ଲୀଳା କରୁଛନ୍ତି, ବ୍ରହ୍ମା ଆସିକି ମଧ୍ୟ ସେ ମୋହ ହେଇଯାଉଛନ୍ତି। ସେ କହୁଛନ୍ତି ଇଏ କଣ ସତରେ ଭଗବାନ, ଏ ଗୋପବାଳମାନଙ୍କ ସହିତ ତାଙ୍କର ଖାଦ୍ୟ ଗ୍ରହଣ କରୁଛନ୍ତି, ତାଙ୍କର ଅଣ୍ଡିଆ ଖାଉଛନ୍ତି, ସେ ତାହେଲେ ଇଏ କଣ ପ୍ରକୃତରେ ଭଗବାନ? ତେଣୁ ସିଏ ମଧ୍ୟ ମୋହ ହେଇଯାଉଛନ୍ତି। ସେ କହୁଛନ୍ତି ନା, ଇଏ ଭଗବାନ ହେଇପାରିବେ, ଭଗବାନ ଅଛନ୍ତି ଏତେ ସର୍ବଶକ୍ତିମାନ, ଏତେ ସରୈଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ, ସେ କେମିତି ଏ ସାଧାରଣତଃ ଗୋପବାଳକମାନଙ୍କ ସହିତ ଗୌଡ଼ ପିଲାମାନଙ୍କ ସହିତ ବସିକି ତାଙ୍କର ଖାଦ୍ୟ ଗ୍ରହଣ କରିବେ? ତେଣୁ ସିଏ ମୋହ ହେଇଯାଉଛନ୍ତି। ତେଣୁ ସିଏ ଗୋବର୍ଷା ଏବଂ ତାଙ୍କର ଗୋପବାଳକମାନେ ସବୁ ଚୋରି କରି ନେଇଯାଉଛନ୍ତି। ଦଶମ ସ୍କନ୍ଧ 14 ଅଧ୍ୟାୟରେ ଏ ବିଷୟରେ ବର୍ଣ୍ଣନା ଗତକାଲି ମଧ୍ୟ ଏଇଟା ବର୍ଣ୍ଣନା କରାଯାଇଥିବ। ତେଣୁ ସମସ୍ତେ ଭଗବାନଙ୍କର ମୋହ ହେଇଯାଉଛନ୍ତି। ନାରଦମୁନି ମଧ୍ୟ ଜାଣିପାରୁନାହାନ୍ତି ଭଗବାନଙ୍କ କିଭଳି ଲୀଳା ଚାଲିଛି। ଯଦି ନାରଦମୁନି ହେଉଛନ୍ତି ଜଣେ ମହାଜନ, ଆମର ଭାଗବତ ଷଷ୍ଠ ସ୍କନ୍ଧରେ ସେ ବିଷୟରେ ସେ ପ୍ରସଙ୍ଗ ଆସିଥିଲେ। ଷଷ୍ଠ ସ୍କନ୍ଧରେ ଅଜାମିଳ ପ୍ରସଙ୍ଗ ଯୋଉ ଅଛନ୍ତି ଆପଣମାନେ ଶୁଣିଥାଇପାରନ୍ତି, ଅଜାମିଳରେ ଭଗବାନଙ୍କର ନାମର ମହାତ୍ମା ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଯୋଉ ନାମର ମହାତ୍ମା କେତେ, ସେ ଅଜାମିଳ ଉପାଖ୍ୟାନରେ ଷଷ୍ଠ ସ୍କନ୍ଧରେ ସେ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯୋଉ ଭଗବାନଙ୍କର ଯୋଉ ନାମ ସବୁ ରହିଛି, ଭଗବାନଙ୍କର ନାମର ମହାତ୍ମା ଆମେ ଏଇ ନବଯୁଗ ସମାଜ ଏକାସ୍କନ୍ଧରେ ପାଠ କରିବା। ତେଣୁ ଯେତେବେଳେ ଅଜାମିଳକୁ ନେବା ପାଇଁ ଜମନ୍ତ ଆସିଥିଲେ, ତିନି ଜଣ ଜମନ୍ତ ଆସିଥିଲେ, କିନ୍ତୁ ଯେହେତୁ ଅଜାମିଳ ଅନ୍ତିମରେ ନାରାୟଣ ନାମ ଗ୍ରହଣ କରିଛନ୍ତି, ନାରାୟଣ ତାଙ୍କର ପୁତ୍ର 5 ବର୍ଷର ବାଳକ, 88 ବର୍ଷ ବୟସରେ ଜମନ୍ତମାନେ ଆସିଛନ୍ତି ନେବା ପାଇଁ, ତାଙ୍କ ମୃତ୍ୟୁ ସମୟ ଆସିଯାଇଛି। ତେଣୁ ତାଙ୍କର ସାନ ପୁଅ ଯିଏ 5 ବର୍ଷର ବାଳକ, ସେ ପାଖରେ ବସି ଖେଳୁଛି, ଛୋଟ ପିଲାମାନେ ଖେଳୁଛନ୍ତି, ସେଠି ସେଭଳି ଭାବରେ ଖେଳୁଛି। ତେଣୁ ସେ ଜମନ୍ତମାନଙ୍କର ବିକଟାଳ ରୂପ ଦେଖିକିରି ଭୟରେ ଡାକୁଛି, ନାରାୟଣ ବୋଲି ଠିକ ଭାବରେ ଡାକିପାରୁନି, ଭୟରେ ଡାକୁଛି। ମ୍ରିୟମାନ ହରେ ନାମ ଗୃଣନ୍ ପୁତ୍ର ପଚାରିତ ଅଜାମିଳୋପି ଅଗାଧାମ କିମୁତ ଶ୍ରଦ୍ଧାର୍ଥ। ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେ ପ୍ରସଙ୍ଗ ଆସିବେ ଯେ ଭଗବାନଙ୍କ ନାମ ଯୋଉ ନେଇଛନ୍ତି, ସେ ସିଧାସଳଖ ଭଗବାନଙ୍କ ନାମ ନେଇନାହାନ୍ତି, ନାମ ଭାସ ତାକୁ କୁହାଯାଏ। ନାମ ଭାସ, ନାମ ଭାସ ଚାରି ପ୍ରକାର ନାମ ଭାସ ଅଛନ୍ତି, ବୈକୁଣ୍ଠ ନାମ ଗ୍ରହଣ ଅଶେଷ ଅଭାବିଧୁ। ସାଙ୍କେତ୍ୟ ପୁଅକୁ ସାଙ୍କେତ କରି ସେ ଭଗବାନଙ୍କ ନାମ ନେଇଛନ୍ତି, କିନ୍ତୁ ସେ ସାଙ୍କେତ ନାମ ଭାଷାରେ ମଧ୍ୟ ଭଗବାନଙ୍କର ଯୋଉ 4 ଜଣ ବିଷ୍ଣୁପୁତ୍ର ଅଛନ୍ତି ସେମାନେ ଆସି ପହଞ୍ଚି ଯାଇଛନ୍ତି ଏବଂ ସେମାନେ ବାଧା ଦେଇଛନ୍ତି, ଜମଦୂତଙ୍କୁ ବାଧା ଦେଇଛନ୍ତି ନା ତମେ ତାଙ୍କୁ ନେଇପାରିବନି, କାରଣ ସେ ଭଗବାନଙ୍କର ନାମ ଗ୍ରହଣ କରିଛନ୍ତି। ତେଣୁ ଜମଦୂତ ମାନେ ଯାଇକି ପଚାରିଛନ୍ତି ଯମରାଜକୁ ଯେ ଆପଣଙ୍କ ଉପରେ ଆଉ କିଏ ଅଛନ୍ତି, ଆପଣ ତ ସମସ୍ତ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସମସ୍ତଙ୍କୁ ଆପଣ ଦଣ୍ଡ ଦେଉଛନ୍ତି, ଆପଣଙ୍କ ଉପରେ ଆଉ କିଏ ଅଛନ୍ତି? ତାହେଲେ ସେମାନେ କିଏ ଆମକୁ ବାଧା ଦେଲେ, ଆମେ ସେଇ ଯୋଉ ଅଜାମିଳ ଭଳି ପାପୀ ମୃତ୍ୟୁ ଆଣିପାରିନି, କାରଣ କ'ଣ? ସେଇଠି ଯମରାଜ ତାଙ୍କୁ ଉତ୍ତର ଦେଇଛନ୍ତି ଯେ 12 ଜଣ ମହାଜନ ଅଛନ୍ତି, ସ୍ୱୟଂଭୁ ନାରଦ ଶମ୍ଭୁ, ସେ ପିଲା ମନା ସ୍ୱୟଂଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସଖୀ ବୟ। ଏ 12 ଜଣ ହେଉଛନ୍ତି ମହାଜନ। ମହାଜନ କ'ଣ ନା, ସେମାନେ ଆମର ଭଗବତ ଗୀତାରେ ବର୍ଣ୍ଣନା କରୁଛନ୍ତି ଯେ ମହାତ୍ମା ସ୍ତୁମାଙ୍କ ଦୈବୀ ପ୍ରକୃତି ନାସ୍ମିତା ଭଗନ୍ତି ଅନ୍ୟ ମନସ ଜ୍ଞାତ ଭୂତା ମଧ୍ୟ। ମହାଜନ ମାନେ ଆମେ ଯେମିତି ଭୌତିକ ଜଗତ ତ୍ରିଗୁଣ ଭିତରେ ରହିଛେ, ସତ୍ୟତମ ତ୍ରିଗୁଣ ଭିତରେ ଆମେ ରହିକି କାର୍ଯ୍ୟ କରୁଛେ, ଆମେ ବନ୍ଦୀ ହେଇକି ଅଛେ, କିନ୍ତୁ ମହାଜନ ମାନେ ବନ୍ଦୀ ନୁହନ୍ତି, ସେମାନେ ମୁକ୍ତ ଜୀବ, ସେ ତିନି ଗୁଣ ଭିତରେ ନଥାନ୍ତି। ତେଣୁ ସେଇଭଳି ଜଣେ ମହାଜନ ହେଉଛନ୍ତି ନାରଦ ମୁନି। ସ୍ୱୟଂଭୁ କହିଲେ ବ୍ରହ୍ମା, ନାରଦ ଶମ୍ଭୁ କହିଲେ ଶିବଜୀ, ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସୀ କହିଲେ ସୁଖଦେବ ଗୋସ୍ୱାମୀ ଏବଂ ଯମରାଜ କହୁଛନ୍ତି ମୁଁ ନିଜେ, ଏବଂ କୁମାର ଚାରି କୁମାର ବ୍ରହ୍ମାଙ୍କର ଯୋଉ ପ୍ରଥମ ଚାରି କୁମାର ସନାତନ 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 ସନତ କୁମାର, କପିଳ ଦେବ ଯେ ଦେବଙ୍କର ପୁତ୍ର, ଏବଂ ମନୁ ଯିଏକି ସ୍ୱୟଂଭୁବ ମନୁ। ଏଇଭଳି ଭାବରେ ଯୋଉ ବାର ଜଣ ଅଛନ୍ତି ଏମାନେ ହେଉଛନ୍ତି ମହାଜନ। ତେଣୁ ମହାଜନ ଜେନ ବଦଶ ପନ୍ଥା ସୁଖଦେବ ମାନେ ଆମର ମହାଭାରତରେ ସେ ପ୍ରସଙ୍ଗ ଆସିବ, ଯୁଧିଷ୍ଠିର ମହାରାଜ ସେ କଥା କହିବେ। ଯୋଉ ସାଧାରଣତଃ ବର୍ତ୍ତମାନ ଲୋକମାନେ କହୁଛନ୍ତି ଯିଏ ଯୋଉ ପନ୍ଥା ମାନିବେ ସେଟା ଠିକ, ଯତ ମତ ତତ ପଥ ବୋଲି କୁହାଯାଉଛି, କିନ୍ତୁ ସେଟା ଆମ ଶାସ୍ତ୍ରରେ ଭାଗବତ ପ୍ରମାଣ ସେଟା କହୁନାହାନ୍ତି। ଭାଗବତ ପ୍ରମାଣ କହୁଛନ୍ତି ମହାଜନ ଜେନ ଗତଶ ପନ୍ଥା, ମହାଜନ ମାନେ ଯୋଉ ପନ୍ଥା ନିର୍ଦ୍ଧାର କରିଯାଇଛନ୍ତି ସେ ହିଁ ହେଉଛି ପ୍ରକୃତ ପନ୍ଥା। ତେଣୁ ନାରଦ ମୁନି ଜଣେ ମହାଜନ, ସେ ଭଗବାନଙ୍କ ଲୀଳା ସବୁ ଦେଖିକିରି ଆମକୁ ସବୁ କହିଦେଇ ଯାଇଛନ୍ତି କେମିତି ଭଗବାନଙ୍କ ଲୀଳା ସବୁ ରହିଛି। ତେଣୁ ଯେତେବେଳେ ଭଗବାନଙ୍କର ଯୋଉ ଦ୍ୱାରକାରେ ସବୁ ବିଭିନ୍ନ ଲୀଳା ଚାଲିଛି, 16,108 ରାଣୀଙ୍କ ସହିତ ଭଗବାନ ସବୁ ଲୀଳା କରୁଛନ୍ତି, ନାରଦ ମୁନି ଯାଇ ଗୋଟେ ଦିନ ପହଞ୍ଚିଯାଇଛନ୍ତି ଗୋଟେ ପ୍ରାସାଦ ଯାଇ ଯେତେ ପହଞ୍ଚନ୍ତି, ରୁକ୍ମିଣୀଙ୍କ ପ୍ରାସାଦ ଯାଇ ଯେତେ ପହଞ୍ଚନ୍ତି, ଭଗବାନ ସେଠି ରୁକ୍ମିଣୀଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି।
ହରି ହରି ବୋଲ, ହରି ହରି ବୋଲ।
ଭଗବାନ ରୁକ୍ମିଣୀଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି, ପୁଣି ଯେତେବେଳେ ଯାଇ ପହଞ୍ଚନ୍ତି ଦେଖୁଛନ୍ତି ସତ୍ୟଭାମାଙ୍କର ରାଜପ୍ରସାଦରେ ଭଗବାନ ସେଠି ପିଲାମାନଙ୍କ ସହିତ ଖେଳୁଛନ୍ତି। ପୁଣି ଆଉ ଜଣେ ରାଣୀଙ୍କ ପାଖକୁ ଯାଇ ପହଞ୍ଚି ଦେଖିଲା ବେଳକୁ କଣ କରୁଛନ୍ତି, ଭଗବାନ ରାଜସଭାରେ ରାଜକାର୍ଯ୍ୟ କରୁଛନ୍ତି। ତେଣୁ ଯୋଉଠି ଯାଇ ପହଞ୍ଚନ୍ତି ସେଠି ଭଗବାନ ସେଠି ସ୍ୱୟଂ ବିରାଜମାନ କରୁଛନ୍ତି। ତାର ଅର୍ଥ ହଉଛି ଯେ ଭଗବାନ ଯଦିଓ ଏକ, କିନ୍ତୁ ସେ ନିଜକୁ 16,108 ଉପରେ ବିସ୍ତାର କରୁଛନ୍ତି, 16,108 ଉପରେ ବିସ୍ତାର କରୁଛନ୍ତି। ତେଣୁ ସେ ଲୀଳା ନାରଦମୁନି ତାଙ୍କର ଯେତେବେଳେ ଦେଖିଛନ୍ତି ସେ ଲୀଳା ଆମକୁ ସେଠି ଜଣାଉଛନ୍ତି ସେ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ବହୁତ ବିଳା ସବୁ ରହିଛି ଦ୍ୱାରକାରେ, ଏବଂ ସୁଦାମ ପ୍ରସଙ୍ଗ ଆସିବେ। ସୁଦାମା ଯିଏକି ଆପଣମାନେ ଜାଣିଥିବେ, ଯେତେବେଳେ ଭଗବାନ ବୃନ୍ଦାବନ ମଥୁରାକୁ ଆସିଛନ୍ତି, ମଥୁରାରୁ ସେ ଯାଇଛନ୍ତି ସାନ୍ଦିପଲି ମୁନି ପାଖରୁ ଶିକ୍ଷା କରିବା ପାଇଁ। 64 ଦିନରେ 64 କଳା ସେ ଶିକ୍ଷା କରିଛନ୍ତି ଭଗବାନ। ଭଗବାନଙ୍କର କୌଣସି ଜ୍ଞାନ ପାଇବା ପାଇଁ ଡାକି ନାହିଁ, କିନ୍ତୁ ଏ ପିଲା ଏ ପାଟିକରଣ ସେ ପିଲା କଲ୍ କର ସେଠୁ ଯାଇ ବାହାରେ ଯାଇ ଖେଳ। ତେଣୁ ଭଗବାନଙ୍କର ଭଗବଦ୍ଗୀତାର 5ମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ସର୍ବସଚ୍ଚାନନ୍ଦିଷ୍ଟୋ ମତ ସ୍ମୃତି ଜ୍ଞାନ ଅପହରଣ ଚ ବେଦେଶ ସର୍ବେଇ ରହମେବ୍ୟ ବେଦ୍ୟୋ ବେଦାନ୍ତକୃତ ବେଦ ବିଦେବସ୍ଥା। ଭଗବାନ ସମସ୍ତଙ୍କ ମଧ୍ୟରେ ରହିଛନ୍ତି, ସର୍ବସଚ୍ଚାନନ୍ଦିଷ୍ଟ, ଏବଂ ଭଗବାନ ଠାରୁ ସ୍ମୃତି ଜ୍ଞାନ ଏବଂ ବିସ୍ମୃତି ତିନୋଟି ଜିନିଷ ଆସୁଛି। କିନ୍ତୁ ଭଗବାନ ଆମକୁ ଦେଖିବା ପାଇଁ ଯେ ଆମର ଗୁରୁ ଗ୍ରହଣର ଆବଶ୍ୟକତା ଅଛି, ସେଇଥିପାଇଁ ଭଗବାନ ନିଜେ ଯାଇକିରି ଶାନ୍ତିପତି ମୁନିଙ୍କ ପାଖରେ ଉଜ୍ଜୟିନୀରେ ଶାନ୍ତିପତି ମୁନିଙ୍କ ପାଖରେ ଶିକ୍ଷା ଗ୍ରହଣ କରୁଛନ୍ତି। ସେଥିପାଇଁ ଭଗବଦ୍ଗୀତା 4ର୍ଥ ଅଧ୍ୟାୟରେ ଭଗବାନ ଅର୍ଜୁନ କହୁଛନ୍ତି ଯେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଲକ୍ଷନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଆମେ ଏଇ ଯୋଉ ବୈଦିକ ଜ୍ଞାନ ବା ଭଗବତ ସମ୍ବନ୍ଧୀୟ ଜ୍ଞାନ ଆମେ କେମିତି ଜାଣିବା, ଆମେ ନିଜେ କହିକି ଜାଣିପାରିବା ନାହିଁ। ଉପନିଷଦ ସରକାର ନାୟମାତ୍ମା ପ୍ରବଚନେ ଲଭ୍ୟ ନ ମେଧ୍ୟା ନ ଭୌନାଶ୍ରିତେନ ଜମେବେଶ ଗୁଣିକେନ ଲଭ୍ୟ ତସେଇ ସେ ଆତ୍ମା ବିବୃତ ତେଣୁ ସ୍ୟା। ଆମେ ନିଜେ ପାଠ କରିକିରି ଆମେ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। ଭଗବାନ କହୁଛନ୍ତି ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ତାଙ୍କୁ ପ୍ରଣିପାତ କରିବାକୁ ପଡ଼ିବ, ତାଙ୍କୁ ପରିପ୍ରଶ୍ନ କରିବାକୁ ପଡ଼ିବ, ଏବଂ ତାଙ୍କୁ ସେବା କଲେ ଆମେ ଏଇ ଭଗବତ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା। ବୈଜ୍ଞାନିକମାନେ ତାଙ୍କ ରିସର୍ଚ୍ଚ କରୁଛନ୍ତି, ରିସର୍ଚ୍ଚ ଚଲାଉଛନ୍ତି, କିନ୍ତୁ ଯେଉଁ ଭୌତିକ ଜଗତର ଯେଉଁ ମୂଳ ସମସ୍ୟା ଭଗବଦ୍ଗୀତାର ଆମର ତ୍ରୟୋଦଶ ଅଧ୍ୟାୟ ଭଗବାନ କହୁଛନ୍ତି ଭୌତିକ ଜଗତର ମୂଳ ସମସ୍ୟା କ'ଣ ନା, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାଣୁ ଦର୍ଶନ। ଯେଉଁମାନେ ପ୍ରକୃତ ଜ୍ଞାନୀ ସେମାନେ ଜାଣିଛନ୍ତି ଭୌତିକ ଜଗତର ମୂଳ ସମସ୍ୟା ହେଉଛି ଏଇ ଚାରୋଟି, ଜନ୍ମ ମୃତ୍ୟୁ ଜରା ବ୍ୟାଧି। କିନ୍ତୁ ବୈଜ୍ଞାନିକ ମାନେ ଯେତେ ଗବେଷଣା କଲେ ମଧ୍ୟ ଏଇ ମୂଳ ସମସ୍ୟାର ସମାଧାନ ସେମାନେ କରିପାରୁଛନ୍ତି କି? ବିଭିନ୍ନ ପ୍ରକାର ରୋଗ ସବୁ ଆସୁ, ନୂଆ ନୂଆ ରୋଗ ସବୁ ଆସୁ, ସେମାନେ ତାର ମେଡିସିନ ଇଏ କରିପାରୁନାହାନ୍ତି, ଉଦ୍ଭାବନ କରିପାରୁନାହାନ୍ତି। ତାଙ୍କର ରିସର୍ଚ୍ଚ ଚାଲିଛି, ଗବେଷଣା ଚାଲିଛି, କିନ୍ତୁ ଆମର ଶାସ୍ତ୍ରରେ ସମସ୍ତ ଜ୍ଞାନ ପ୍ରଦାନ କରାଯାଉଛି। ଦ୍ୱାଦଶ ସ୍କନ୍ଧରେ ସେ ବିଷୟରେ ଆସିବ, ଆସନ୍ତାକାଲି ସେ ବିଷୟରେ ବର୍ଣ୍ଣନା କରାଯିବ। ବ୍ୟାସଦେବ ଏଇଠି ଆବିଷ୍କାର କରିଛନ୍ତି, ଯେଉଁ ଆମର ଯେଉଁ ମୂଳ ସମସ୍ୟା ରହିଛି, ସେ ମୂଳ ସମସ୍ୟାର ସମାଧାନ ଏ ଭାଗବତରେ ରଖାଯାଇଛି। ନୈଷ୍କର୍ମ ମହାବିସ୍କୃତମ ଶ୍ରୀମଦ୍ ଭାଗବତମ ପୁରାଣ ମଳମ ନୈଷ୍କର୍ମ ମହାବିସ୍କୃତମ ବୋଲି କୁହାଯାଉଛି। ଇଏ ହେଉଛି ବ୍ୟାସଦେବଙ୍କର ଆବିଷ୍କାର। ଆମର ଯେଉଁ ମୂଳ ସମସ୍ୟା ରହିଛି, ସେ ସମସ୍ୟାର ଆମେ ସମାଧାନ କରିପାରିବା। ତେଣୁ ଏଇ ଯେଉଁ ସମସ୍ୟାର ସମାଧାନ କରିବା ପାଇଁ ହେଲେ ଆମେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଗଲେ ଆମେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେବା, ଯେଉଁ ଜ୍ଞାନ ମାଧ୍ୟମରେ ଆମେ ଆମର ଯେଉଁ ଭୌତିକ ଜଗତର ସମସ୍ୟା ରହିଛି ସେ ସମସ୍ୟାର ସମାଧାନ କରିପାରିବା। ସେଥିପାଇଁ ଭଗବାନ ନିଜେ ଆମକୁ ଦେଖିକି ମାନେ ନିଜ ଜୀବନରେ ସେଇଟାକୁ ଆଚରଣ କରି ଆମକୁ ଦେଖେଇ ଦେଇ ଯାଇଛନ୍ତି। ଯେ ଖାଲି ଯେ ଭଗବତ ଗୀତାରେ ଥିଓରିଟିକାଲି କହିନାହାନ୍ତି ଯେ ତମେ ଗୁରୁ ଗ୍ରହଣ କର, ନିଜେ ମଧ୍ୟ ଯାଇକି ଗୁରୁ ଗ୍ରହଣ କରିଛନ୍ତି, ଶାନ୍ତି ପରିମଳିବାକୁ ଯାଇକି ପାଠ ପଢ଼ିଛନ୍ତି। ଏବଂ ଭଗବାନ ହେଉଛନ୍ତି ସମସ୍ତ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ସେ ଯାହା ଚାହିଁଲେ ତାହା କରିପାରିବେ। କିନ୍ତୁ ଯେତେବେଳେ ଆଶ୍ରମରେ କୌଣସି ଜାଳେଣୀ କାଟି ନାହିଁ, ସେତେବେଳେ ମା ଗୁରୁ ମହାଙ୍କର କହୁଛନ୍ତି ତମେ ଯାଇକିରି କୃଷ୍ଣ ବଳରାମ ପଠାଉଛନ୍ତି, ତମେ ଯାଇକିରି ଜଙ୍ଗଲରୁ କିଛି କାଠ ଆଣ, ଜାଳେଣୀ କାଠ ଦରକାର ଆବଶ୍ୟକତା ହେଉଛି ଆଶ୍ରମ ପାଇଁ। ତେଣୁ ଯଦିଓ ଭଗବାନ ଆମର ଶ୍ରୀମଦ ଗୌରବନ୍ଦ ସେ ମହାରାଜ ଯିଏକି ଆମର ଇସ୍କନର ଗୁରୁଦେବ, ସେ କୁହନ୍ତି ଯଦି ଭଗବାନ ଯଦି ଚାହିଁଲେ ଟ୍ରକ୍ର କାଠି ଆସି ପହଞ୍ଚିବ, ଟ୍ରକ୍ର କାଠ ଆସି ପହଞ୍ଚିବ, କିନ୍ତୁ ଗୁରୁ ସେବା ଦେଖାଉଛନ୍ତି, ସେ ଆମମାନଙ୍କୁ ଦେଖାଉଛନ୍ତି କେମିତି ଗୁରୁଙ୍କର ସେବା କରାଯାଏ। ତେଣୁ ସେ ଯାଇକି ଜଙ୍ଗଲରୁ ଯାଇକି କାଠ ଆଣିକି କାଠି ଆଣିବା ପାଇଁ ଯାଉଛନ୍ତି, କାଠ ଯୋଗାଡ଼ କରୁଛନ୍ତି। ଏବଂ ତାଙ୍କ ସାଙ୍ଗରେ ଯାଇଛନ୍ତି ସୁଦାମ, ଏ ସୁଦାମ ପ୍ରସଙ୍ଗ ଆସିବେ, ଦରକାର ପ୍ରସଙ୍ଗ ଆସିବେ। ଏବଂ ସେଠି ଯେତେବେଳେ ଜଙ୍ଗଲରେ କାଠ ସଂଗ୍ରହ କରୁଛନ୍ତି, ସେଠି ଭୀଷଣ ବର୍ଷା ହେଉଛି। ବର୍ଷା କେମିତି ହେଉଛି? ଇନ୍ଦ୍ରଦେବ ବର୍ଷା କରୁଛନ୍ତି, ଇନ୍ଦ୍ରଦେବ କ'ଣ ଭଗବାନଙ୍କ ଉଦ୍ଧାରେ କି? କିନ୍ତୁ ଭଗବାନଙ୍କ ଲୀଳା ପୁଷ୍ଟି କରିବା ପାଇଁ ସେ ବର୍ଷା କରୁଛନ୍ତି। ଭଗବାନ ଯେତେବେଳେ ବୃନ୍ଦାବନରେ ଥିଲେ, ଯେତେବେଳେ ଇନ୍ଦ୍ରଦେବ ପୁଷ୍ଟି କରିଥିଲେ, ସେ ବିଷୟରେ ଗତକାଲି ଆଲୋଚନା କରାଯାଇଥିବ, ଗୋବର୍ଦ୍ଧନ ଲୀଳା ଆସିବେ ସାତ ବର୍ଷର ବାଳକ। ତେଣୁ ଇନ୍ଦ୍ରଙ୍କୁ ଶିକ୍ଷା ଦେବା ପାଇଁ ସେ, କାରଣ ସେ ଦେବତାମାନଙ୍କ ପୂଜାକୁ ବନ୍ଦ କରିଛନ୍ତି। ଦେବତାମାନଙ୍କର ପୂଜା ଯେଉଁ ହେଉଛି ପ୍ରକୃତରେ ସେଇଟା ଠିକ୍ ନୁହଁ। ଦେବତା ପୂଜା ମାନେ ବିଧିପୂର୍ବକ ଏବଂ ଅବିଧିପୂର୍ବକ ଦୁଇଟା ଜିନିଷ ରହିଛି। ତେଣୁ ଇନ୍ଦ୍ରଙ୍କ ଯେଉଁ ପୂଜା ହେଉଥିଲା ସେ ପୂଜାକୁ ସେ ବନ୍ଦ କରିଦେଇଥିଲେ ବୃନ୍ଦାବନରେ। ତେଣୁ ଇନ୍ଦ୍ରଦେବ କୋପ କରି ଯେତେବେଳେ ସାତ ଦିନ ଧରି ପୁଷ୍ଟି କରୁଛନ୍ତି, ସେତେବେଳେ ଭଗବାନ ଗୋବର୍ଦ୍ଧନକୁ ଧାରଣ କରୁଛନ୍ତି, ବାମ ହସ୍ତରେ ଧାରଣ କରୁଛନ୍ତି, ସାତ ଦିନ ଧରି ଧାରଣ କରୁଛନ୍ତି। ମାମାନେ ଟିକେ କଥାବାର୍ତ୍ତା ବନ୍ଦ କରନ୍ତୁ। ତେଣୁ ଯେଉଁ ସାତ ଦିନ ଧରି ସେଥିରେ ସେ ଇନ୍ଦ୍ରଦେବ ଜାଣିଛନ୍ତି ଭଗବାନଙ୍କର କୋଭଳି ଭାବରେ ଶକ୍ତି ରହିଛି, ଭଗବାନ କିଭଳି ଭାବରେ ପ୍ରଭାବ ରହିଛି। କିନ୍ତୁ କାହିଁକି ସେଠି ପୁଷ୍ଟି କଲେ ନା? ଭଗବାନଙ୍କ ଲୀଳାକୁ ପୁଷ୍ଟି କରିବା ପାଇଁ। ତେଣୁ ଭଗବାନ କୃଷ୍ଣ ବଳରାମ ଏବଂ ସୁଦାମା ସମସ୍ତେ ସେଠି ଜଙ୍ଗଲରେ ରହିଛନ୍ତି, ଯାଇପାରୁନାହାନ୍ତି, ଅନ୍ଧାର ହେଇଯାଇଛି, ଚାରିଆଡ଼େ ବର୍ଷା ହେଇଛି, ଭୀଷଣ ବର୍ଷା, ଚାରିଆଡ଼େ ପାଣି ସବୁ ଭରପୁର ହେଇଯାଇଛି। ତେଣୁ ସକାଳେ ଯେତେବେଳେ ସେତେବେଳେ ଶାନ୍ତିପୁର ପୁଣି ଆସି ଖୋଜିକି ଦେଖୁଛନ୍ତି ଯେ କୃଷ୍ଣ ବଳରାମ ସେ କାଠ ଧରିକିରି ଛୁଟୁ ରହୁଛନ୍ତି, ଥରୁଛନ୍ତି, ଥଣ୍ଡାରେ ଥରୁଛନ୍ତି, ଥଣ୍ଡା ଲାଗୁଛି। ତେଣୁ ସେ ସେଇଠି ତାଙ୍କୁ କହିଛନ୍ତି ଯେ ପ୍ରକୃତରେ ତମେ ହେଉଛନ୍ତି ସତ୍ ଶିଷ୍ୟ। କେମିତି ଜଣେ ଗୁରୁଙ୍କର ଶିଷ୍ୟତ୍ଵ ହେବେ? ଭଗବାନ ନିଜେ ଆଚରଣ କରି ଦେଖି ଯାଇଛନ୍ତି। ତେଣୁ ସେଇ ସୁଦାମା ଯେତେବେଳେ ତାଙ୍କର ଗୃହସ୍ଥ ଲୀଳା କରିଛନ୍ତି, ସୁଦାମାଙ୍କର ପତ୍ନୀ ବହୁତ ଗରିବ, ଦରିଦ୍ର ବ୍ରାହ୍ମଣ, କିନ୍ତୁ ଦରିଦ୍ର ହେଲେ ମଧ୍ୟ ଯେଉଁମାନେ ଭଗବାନଙ୍କର ସେବାରେ ରହିବେ, ଯେଉଁମାନେ ଭଗବାନଙ୍କର ଭକ୍ତ, ସେମାନେ ଯେତେ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ଭଗବାନ ତାଙ୍କୁ ରକ୍ଷା କରିବେ। ମୁଣ୍ଡରେ ନିଜେ ବୋଝେଇକିରି ଆଣିକିରି ଦେବେ। ଏ ବିଷୟରେ ବହୁତ ବିସ୍ତାର କଥା ରହିଛି, ଆମେ ଆଲୋଚନା କରିବାନି। ତେଣୁ ଭଗବାନ ସମସ୍ତଙ୍କର ଆବଶ୍ୟକତା ପୂରଣ କରୁଛନ୍ତି। କିନ୍ତୁ ସୁଦାମାଙ୍କର ତ ଦାରିଦ୍ର ରହିଛି, ତେଣୁ ତାଙ୍କ ପତ୍ନୀ କହୁଛନ୍ତି ତମେ ଯାଇକି ଭଗବାନ ତମର ବନ୍ଧୁ ତମ ସଖା ଏକ ସାଙ୍ଗରେ ପଢୁଥିଲେ ସ୍କୁଲରେ, ତେଣୁ ସଖା ସେ ତେଣୁ ଯାଇ ତାଙ୍କୁ କିଛି ଧନ ଯାଚନା କର, ତେଣୁ ସିଏ ହେଉଛନ୍ତି ଶୈଳେଶ୍ୱର୍ଯ୍ୟ ପୂର୍ଣ୍ଣ, ସେ ତମକୁ କିଛି ଧନ ପ୍ରଦାନ କରିବେ। କିନ୍ତୁ ସୁଦାମା ଚାହୁଁନାହାନ୍ତି ଧନ ପାଇଁ ଭଗବାନଙ୍କ ପାଖକୁ ଯିବା ପାଇଁ, ଯେଉଁମାନଙ୍କର ଆମେ ଭଗବାନଙ୍କ ପାଖକୁ ଯାଇକି ଯଦି ଧନ କାମନା କରିବା ତାହେଲେ ସେଇଟା ପ୍ରକୃତ ଜ୍ଞାନ ନୁହେଁ। ମତେ ଜାଣେ ଏଠି କଥାବାର୍ତ୍ତା କମ କରନ୍ତୁ, ଆମର ଡିଷ୍ଟର୍ବାନ୍ସ ହଉଛି, ଆମ କଥା ଆମର ଇଏ ହେଇଯାଉଛି ଯେ ଯୋଉ ଭଗବାନ କହୁଛନ୍ତି ଆମର ଏଇ ପ୍ରସଙ୍ଗରେ ଆମେ ଗୋଟେ ଗପ କହିବା, ଆମର ପ୍ରମୋଦ ବାବୁ ଆମେ କହିଥିଲେ ଗାଁର ଲୋକମାନେ ଅଛନ୍ତି ତାଙ୍କୁ କିଛି ଗପ କହିବେ, ତେଣୁ ଆମେ ଗୋଟେ ଗପ ମତେ କହିବା ଯେ ଜଣେ ରାଜା ଥିଲେ, ଜଣେ ରାଜା ସେ ସେଦିନ ବହୁତ ଖୁସି ଥିଲେ, ତେଣୁ ସେ କହିଲେ ଯେ ମତେ କିଏ କ'ଣ ମାଗୁଛ ମୁଁ ତମ ସମାଜ ଯାହା ଯିଏ ଯାହା ମାଗିବ ତାର ସବୁ ପୂରଣ କରିବି, ତାର କଥା ଯିଏ ଯାହା ଚାହିଁବ ତା ଇଚ୍ଛା ପୂରଣ କରେ। ତେଣୁ ସବୁବେଳେ ପାର୍ଶ୍ୱମାନେ ଥିଲେ କିଏ କ'ଣ ସବୁ ମାଗିଲେ, ମୋର କିଛି ଧନ ଦରକାର ବା ମୋର କିଛି ଜମି ଦରକାର ବା ମୋର କିଛି ଗାଈ ଦରକାର, ଏଭଳି ଭାବରେ କିଏ କ'ଣ ମାଗିକି ସବୁ ନେଲେ। କିନ୍ତୁ ରାଜାଙ୍କର ଯେ ବିଶ୍ୱସ୍ତ ନୃତ୍ୟ ବହୁତ ବିଶ୍ୱସ୍ତ, ସିଏ କିଛି ମାଗିଲେନି। ତ ରାଜା କହିଲେ ତମେ କିଛି ମାଗୁନ କାହିଁକି, ତମେ ଅନ୍ୟମାନେ ସବୁ ମାଗିଲେ ତମେ କିଛି ମାଗ, ସେ କହିଲେ ମୋର କିଛି ଦରକାର ନାହିଁ। ହେଲେ ରାଜା କହିଲେ ନା ତମେ କିଛି ଯେମିତି ହେଲେ କିଛି ଗୋଟେ ଗ୍ରହଣ କରୁନ, ସେ କହିଲେ ଠିକ ଅଛି ଯଦି ଆପଣ ମୋତେ କୃପା କରୁଛନ୍ତି ତାହେଲେ ଆପଣ ଆମର ଗୃହକୁ ଟିକେ ଆସିବେ, ଆମ ଘରକୁ ଟିକେ ଆସିବେ, ଏତିକି ମୋର ଦରକାର ନା। ଇଏ ହେଉଛି ବଡ଼ ବୋକା ପିଲାଟା, ବୋକା ଲୋକଟା, ମୁଁ ଏତେ ଧନ ସବୁ ବିତରଣ କରୁଛି, ତମେ କିଛି ଧନ ନାହିଁ ଖାଲି ମୋତେ କହୁଛ ଯିବା ପାଇଁ, ତା ଦ୍ୱାରା ତମର କ'ଣ ଲାଭ ହବ। ସେ କହିଲେ ମୋର କିଛି ଲାଭ ଦରକାର ନାହିଁ, ଆପଣ ମୋତେ ମୋର ଗୃହକୁ ଟିକେ ଆସନ୍ତୁ। ତେଣୁ ଦିନ ଧାର୍ଯ୍ୟ ହେଇଗଲା କେଉଁଦିନ ରାଜା ଯିବେ, ତେଣୁ ସେଦିନ ଯେତେବେଳେ ରାଜା ଯିବେ ଆଉ ସେମିତି ଏମିତି ସେମିତି ଯାଇପାରିବେନି, ଆପଣମାନଙ୍କ ଗ୍ରାମରେ ସବୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ହେଇଯାଇଛି, ରାସ୍ତା ସବୁ ହେଇଯାଇଛି, ସବୁ ସୁବିଧା ହେଇଯାଇଛି, ତେଣୁ ଯଦି ମନ୍ତ୍ରୀ ଆସିବେ ଆପଣ ଗାଁ ପାଇଁ ଅସୁବିଧା ନାହିଁ। କିନ୍ତୁ ତାଙ୍କର ସେ ହେଉଛି କୁଡ଼ିଆ ଘର ଗରିବ ବ୍ୟକ୍ତି, ତାଙ୍କର ଏତେ ଧନ ନାହିଁ, କିନ୍ତୁ ରାଜା ଯେହେତୁ ଆସିବେ ସେଥିପାଇଁ ତାଙ୍କର ସବୁ ରାସ୍ତା ହେଇଯାଇଛି, ତାଙ୍କର କୋଠା ଘର ହେଇଯାଇଛି, ସବୁ ପ୍ରକାର ବ୍ୟବସ୍ଥା ସବୁ ହେଇଯାଇଛି। ତେଣୁ ରାଜା ଯେତେବେଳେ ଆସିଲା ବେଳକୁ ତାଙ୍କର ଦାରିଦ୍ର ଆଉ ନାହିଁ। ତେଣୁ ସେଇଭଳି ଭାବରେ ଆମେ ଯଦି ଭଗବାନଙ୍କୁ ମାଗିବା କିଛି ଧନ ଆମ ଦରକାର ତାହେଲେ ସେଇଟା ବୋକାମରେ ପରିଚୟ। ଆପଣଙ୍କର ଭାଗବତ ଚତୁଷ୍କନ୍ଧରେ ଧ୍ରୁବ ମହାରାଜ ଚରିତ୍ର ଆସିବେ, ଆପଣମାନେ ଶୁଣିଥିବେ, କଥା ହେଇଥିବ ଯେ ଧ୍ରୁବ ମହାରାଜ ଯେତେବେଳେ ଚାହୁଁଥିଲେ ତାଙ୍କର ପିତା ଯୋଉ ଉତ୍ତାନପାଦଙ୍କର ପିତା ମନୁଙ୍କର ପିତା ହେଉଛି ବ୍ରହ୍ମା, ତାଙ୍କଠାରୁ ବଡ଼ ବଡ଼ ରାଜ୍ୟ ଚାହୁଁଥିଲେ। କିନ୍ତୁ ଯେତେବେଳେ 6 ମାସ ଧରିକି ଯେତେବେଳେ ତପସ୍ୟା କରିକି ଯେତେବେଳେ ଭଗବାନ ଆସି ତାଙ୍କ ପାଖରେ ଉଭା ହେଇଛନ୍ତି, ଆବିର୍ଭାବ ହେଇଛନ୍ତି, ସେତେବେଳେ ଭଗବାନ କହୁଛନ୍ତି ତମର କ'ଣ କାମନା ମୋଠୁ ଗ୍ରହଣ କରେ, ସେତେବେଳେ ସେ କହୁଛନ୍ତି ନା ମୋର କୌଣସି କାମନା ନାହିଁ, ଆମର ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି ସ୍ଥାନ ବିଳାସି ତପସୀ ସ୍ଥିତ ତ୍ୱାଂ ପ୍ରାପ୍ତବାନ୍ ଦେବ ମୁନୀନ୍ଦ୍ର ଗୁହ୍ୟମ୍ କାଚନ୍ ବିଚିନ୍ନ ଅପି ଦିବ୍ୟ ରତ୍ନ ସ୍ୱାମୀ କୃତାପସ୍ମୀ ବରମ୍ନ ଦାସେ। ଯଦିଓ ସେ ବିରାଟ ରାଜ୍ୟ କାମନା କରିଥିଲେ କିନ୍ତୁ ଯେତେବେଳେ ଭଗବାନ କହୁଛନ୍ତି ତମେ କ'ଣ ଚାହୁଁଛ ମୋତେ ଗ୍ରହଣ କର, ସେତେବେଳେ ସେ କହୁଛନ୍ତି ମୋର ଆଉ କୌଣସି ଆବଶ୍ୟକତା ନାହିଁ, ସ୍ୱାମୀ କୃତାର୍ଥସ୍ମୀ ବରମ୍ ନାଦାସ, ମୁଁ କୃତାର୍ଥ ହେଇଯାଇଛି, ମୋର ଆଉ କୌଣସି ଆବଶ୍ୟକତା ନାହିଁ। ଭଗବାନ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣ ପ୍ରାପ୍ତିରେ ଆଉ କୌଣସି ଅପୂର୍ଣ୍ଣତା ରହେ ନାହିଁ। ତେଣୁ ସୁଦାମଙ୍କର କୌଣସି ଆବଶ୍ୟକତା ନଥିଲା, କିନ୍ତୁ ଯେହେତୁ ତାଙ୍କ ସ୍ତ୍ରୀ ଜବରଦସ୍ତି ପଠାଉଛନ୍ତି ତେଣୁ ସୁଦାମ ଯାଇକିରି ଦ୍ୱାରକାରେ ପହଞ୍ଚନ୍ତି। ଦ୍ୱାରକାରେ ଆପଣମାନେ ଯଦି ଯିବେ ବର୍ତ୍ତମାନ ମଧ୍ୟ ରହିଛି ଭେଣ୍ଟ ଦ୍ୱାରକା ରହିଛି, ଆମର ପୁରୀରୁ ଗୋଟେ ଯାଉଛି ଗାଡ଼ି ଦ୍ୱାରକା ଯାଉଛି, ପୁରୀ ଦ୍ୱାରକା ସପ୍ତାହରେ ଦିନେ ଯାଉଛି, ସେଠି ଆପଣମାନେ ଦେଖିବେ ସମୁଦ୍ର ଭିତରେ ସେ ଦ୍ୱାରକା, ଭଗବାନ ଯେତେବେଳେ ତାଙ୍କ ଲୀଳା ସାରିଦେଇଛନ୍ତି ସେ ଦ୍ୱାରକାକୁ ପୁଣି ସମୁଦ୍ର ଭିତରେ ରଖିଦେଇଛନ୍ତି, ସେ ଆଉ ପ୍ରକାଶ ହେଇ ନାହିଁ, ଲୁପ୍ତ ହେଇଯାଇଛନ୍ତି, କିନ୍ତୁ ସାମାନ୍ୟ କିଛି ରଖାହେଇଛି। ଆପଣମାନେ ଯଦି ଯିବେ ଦେଖିବେ ସେଇ ସମୁଦ୍ର ଭିତରେ ଯାଇକିରି ସେ ଦ୍ୱାରକା ଧାମକୁ ଯିବେ। ତେଣୁ ସୁଦାମା ଯେତେବେଳେ ଯାଇ ପହଞ୍ଚନ୍ତି ସେ ସମୟରେ ଭଗବାନ ଏତେ ଐଶ୍ୱର୍ଯ୍ୟ ସବୁ ରହିଛି, ତାଙ୍କର ଅଷ୍ଟପାଟରାଣୀ ରହିଛନ୍ତି, ଅନେକ ଐଶ୍ୱର୍ଯ୍ୟ ସବୁ ରହିଛି, ସବୁ ଲକ୍ଷ୍ମୀ, ସେମାନେ ସବୁ ଲକ୍ଷ୍ମୀ, ଆମେ ସମସ୍ତେ ଜଣେ ଲକ୍ଷ୍ମୀଙ୍କର କୃପା ପ୍ରାର୍ଥନା କରୁଛେ, କିନ୍ତୁ 16,108 ଲକ୍ଷ୍ମୀ ସେଠି ଭଗବାନଙ୍କୁ ସେବା କରୁଛନ୍ତି, ନିଜେ ହାତରେ ସେବା କରୁଛନ୍ତି ଭଗବାନଙ୍କର। ତେଣୁ ସେ ଐଶ୍ୱର୍ଯ୍ୟ ଦେଖିକି ସୁଦାମ ଭାବୁଛନ୍ତି ମୁଁ ଏଠି କଣ ଆଉ ବହୁତ ନିଜକୁ ଦରିଦ୍ର ବହୁତ ଅକିଞ୍ଚନ ମାନେ ତାଙ୍କ ପାଖକୁ ଯିବା ପାଇଁ ମୋତେ ସାହସ କରୁନି। କିନ୍ତୁ ଭଗବାନ ନିଜେ ଆସି ତାଙ୍କୁ କୋଡ଼େଇକିରି ତାଙ୍କର ଆସନରେ ବସଉଛନ୍ତି, ତାଙ୍କର ପୂଜା କରୁଛନ୍ତି ଏବଂ ତାପରେ ମୋତେ ପଚାରୁଛନ୍ତି ଯେ ତମ ପାଇଁ କଣ ଆଣିଛ, ଘରେ ଭାଉଜ ମୋ ପାଇଁ କଣ ପଠେଇଛନ୍ତି। କିନ୍ତୁ ସୁଦାମା ଯଦିଓ ତାଙ୍କର ପତ୍ନୀ କିଛି ଚାଉଳ ଭଜା ତଣ୍ଡୁଳ କିଛି ଦେଇଛନ୍ତି, କିନ୍ତୁ ସେଇଟାକୁ ସେ ଭଗବାନ ଦେବା ପାଇଁ ସେ ସାହସ କରୁନାହାନ୍ତି। କିନ୍ତୁ ଭଗବାନ କହୁଛନ୍ତି ଭଗବତାର ନବମ ଅଧ୍ୟାୟରେ ଯେ ପତ୍ର ପୁଷ୍ପ ଫଳଂ ତୋୟଂ ଯୋମେ ଭକ୍ତ୍ୟା ପ୍ରୟଚ୍ଛନ୍ତି ତଦାଂ ଭକ୍ତି ବହୁତଂ ଅସ୍ନାମି ପ୍ରେତାତ୍ମନଂ। ଭଗବାନ ମାଗୁନାହାନ୍ତି ମୋତେ ବହୁତ କିଛି ଐଶ୍ୱର୍ଯ୍ୟ ଦିଅ, ବହୁତ କିଛି ଖାଦ୍ୟ ଦିଅ। ଭଗବାନ କହୁଛନ୍ତି ମୋତେ ପତ୍ରଟିଏ ଦିଅ ବା ଫୁଲଟିଏ ଦିଅ ବା ଫଳଟିଏ ଦିଅ ବା ପାଣି ମୁଣ୍ଡେ ଦିଅ, ସେଥିରେ ମୁଁ ସନ୍ତୁଷ୍ଟ, ମୁଁ ସେଟା ଗ୍ରହଣ କରେ। ଯେହେତୁ ଜାଣେ ଭକ୍ତିରେ ସେଟା ପ୍ରଦାନ କରୁଛନ୍ତି, ସେଥିପାଇଁ ଭଗବାନ ସେଟା ଗ୍ରହଣ କରୁଛନ୍ତି। ଆପଣ ଜାଣିଥିବେ ଯେତେବେଳେ କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ଭଗବାନ ଯାଇଛନ୍ତି ସନ୍ଧି ପ୍ରସ୍ତାବ ନେଇକି ଦୁର୍ଯ୍ୟୋଧନଙ୍କ ମାନେ ଇଏକୁ ଯାଇଛନ୍ତି, ରାଜଧାନୀକୁ ଯାଇଛନ୍ତି ହସ୍ତିନାପୁର, ତେଣୁ ସେଠି ଦୁର୍ଯ୍ୟୋଧନ ବିରାଟ ସବୁ ରୋଷେଇବାସ କରିକି ବିରାଟ ରାଜଭୋଗ ସବୁ କରିଛନ୍ତି କୃଷ୍ଣଙ୍କୁ ଖାଇବାକୁ ଦେବା ପାଇଁ, କିନ୍ତୁ ଭଗବାନଙ୍କ ପ୍ରତି ଭକ୍ତି ନାହିଁ, ତେଣୁ ଭଗବାନ ସେଠି ଯାଇନାହାନ୍ତି, ସେ ଖାଦ୍ୟ ଗ୍ରହଣ କରିନାହାନ୍ତି। କିନ୍ତୁ ଅନ୍ୟ ପକ୍ଷରେ ବିଦୁର ଯେ କି ଜଣେ ଦାସୀ ପୁତ୍ର ତାଙ୍କ ଘରକୁ ଯାଇକିରି ତାଙ୍କର ପତ୍ନୀ ବିଦୁରାଣୀ ଯେଉଁ ଖାଦ୍ୟ ଦେଉଛନ୍ତି କଦଳୀ ଚୋପା, କଦଳୀକୁ ଚୋପା ନେଇକି ଚୋପାକୁ ଦେଉଛନ୍ତି, ସେଟାକୁ ସେ ଗ୍ରହଣ କରୁଛନ୍ତି। ତେଣୁ ଭଗବାନ ଯୋଉ ଯେତେବେଳେ ଯାଉଛନ୍ତି ସୁଦାମା ଯାଉଛନ୍ତି, ସେ ତଣ୍ଡୁଳ ଦେବା ପାଇଁ ଭଗବାନଙ୍କୁ ଆଉ ସେ ସାହସ କରିପାରୁନାହାନ୍ତି, କିନ୍ତୁ ଭଗବାନ ସେଟାକୁ ଛଡ଼େଇକିରି ନେଇ ଆସୁଛନ୍ତି। ଭଗବାନ ଜାଣିଛନ୍ତି ସବୁ କଥା, ଭଗବାନ ଅନ୍ତର ଜାଣିଛନ୍ତି, ସବୁ କିଛି ଜାଣିଛନ୍ତି, କାହାର ଅନ୍ତରରେ କି କ'ଣ ଚିନ୍ତା କରୁଛି ଭଗବାନ ପାଇପାରିବେ। ବେଦାହଂ ସବଦି ତାନି ବର୍ତ୍ତମାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାଣି ମାନ୍ତୁ ବେଦନ କାଶ୍ଚନ। ଭଗବତୀର ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଭଗବାନ ସବୁ କିଛି ଜାଣିଛନ୍ତି, ଅତୀତରେ କ'ଣ ହୋଇଥିଲା ବର୍ତ୍ତମାନ କ'ଣ ହେଉଛି ଏବଂ ଭବିଷ୍ୟତରେ କ'ଣ ହେବ ସବୁ କିଛି ଭଗବାନ ଜାଣନ୍ତି। ତେଣୁ ଯେତେବେଳେ ସୁଦାମାଠାରୁ ଛଡ଼େଇ ଆଣିକିରି ସେ କୁଦ ଛଡ଼େଇ ଆସୁଛନ୍ତି, ସେ କୁଦ ଛିଣ୍ଡିକିରି ତଳେ ପଡ଼ିଯାଉଛି। ତେଣୁ ଭଗବାନ ତଳେ ଗୋଟେ ଖାଉଛନ୍ତି, ଗୋଟେ ମୁଠା ଖାଇ ଦ୍ୱିତୀୟ ମୁଠା ତେଣୁ ଖାଇବାକୁ ବସିଲେ ସେତେବେଳେ ରୁକ୍ମିଣୀ ତାଙ୍କୁ ଧରି ଦେଉଛନ୍ତି। କିନ୍ତୁ ଗୋଟେ ମୁଠା ଖାଇବା ଦ୍ୱାରା ତ ମୁଁ ତାଙ୍କର ଋଣୀ ହେଇଗଲି, ପୁଣି ଆଉ ଗୋଟେ ମୁଠା ଖାଇଲେ ଆପଣଙ୍କୁ ସବୁଦିନ ପାଇଁ ଜୀବନସାରା ତାଙ୍କର ଋଣୀ ହେଇକି ରହିବେ। ତେଣୁ ଏହିଭଳି ଭାବରେ ଯେତେବେଳେ ସୁଦାମା ବା କୃଷ୍ଣଙ୍କର ବହୁତ ଆଳାପ ଆଲୋଚନା ସବୁ ହେଇଛି, ପିଲାଦିନ କଥା ମନେ ପକାଉଛନ୍ତି, ଆମେ ଯେତେବେଳେ ଗୁରୁଦେବଙ୍କ ଇଏରେ ଥିଲେ, ଆଶ୍ରମରେ ଥିଲେ, କେମିତି ସବୁ ହେଉଥିଲା ସେଠାରେ ସବୁ, କେମିତି ଗୁରୁ ସେବା ଆମେ କରୁଥିଲେ, କେମିତି ପାଠ ପଢ଼ୁଥିଲେ, ଏଇଭଳି ଭାବରେ ସେ ଯେତେବେଳେ ଆଲୋଚନା କରୁଛନ୍ତି, ସେହି ସମୟରେ ସରିଲା ପରେ ଯେତେବେଳେ ସୁଦାମା ବିଦାୟ ନେଇକି ଆସୁଛନ୍ତି, ସୁଦାମା କହିଲେ ମୁଁ ତ କିଛି କହିଲିନି, ମାଗିଲିନି, ମୋତେ ଘରେ କହିଥିଲେ ଯାଇକି କିଛି ଧନ ମାଗିବା ପାଇଁ, ମୁଁ ତ ମାଗିଲିନି। ଭଗବାନଙ୍କର ଯେଉଁ ଆନନ୍ଦମୟ ଭଗବାନ ଅଛନ୍ତି, ଆନନ୍ଦମୟ ସଚ୍ଚିଦାନନ୍ଦ ବିଗ୍ରହ, ତେଣୁ ଭଗବାନଙ୍କ ସହିତ ଯେତେବେଳେ ଜଣେ ପହଞ୍ଚିଯିବ ସେ ଆଉ କୌଣସି କାମନା କରିବନି, ସେ ତାଙ୍କର ସମସ୍ତ କାମନା ପୂର୍ଣ୍ଣ ହେଇଯିବ। ତେଣୁ ଏଇ କଥା ଚିନ୍ତା କରି ଯେତେବେଳେ ପହଞ୍ଚନ୍ତି ତାଙ୍କର ଗ୍ରାମରେ ଯେତେବେଳେ ପହଞ୍ଚନ୍ତି, ସେତେବେଳେ ସେ ନିଜ ଘରକୁ ଚିହ୍ନି ପାରୁନାହାନ୍ତି, ସବୁ କୋଠା ଚାରିଆଡ଼େ କୋଠା ସବୁ ହେଇଯାଉଛି। ତେଣୁ ତାଙ୍କ ପତ୍ନୀ ଆସିକି ତାଙ୍କୁ ନେଇଯାଉଛନ୍ତି, ପଛଟିକି ନେଇଯାଉଛନ୍ତି, ଯେ ଭଗବାନ ଏଭଳି ଐଶ୍ୱର୍ଯ୍ୟ ପ୍ରଦାନ କରିଛନ୍ତି। ତେଣୁ ଏଇଭଳି ଭାବରେ ଅନେକ ଲୀଳା ଦ୍ୱାରକାରେ ସବୁ ବର୍ଣ୍ଣନା କରି ଏବଂ ଅନ୍ତିମରେ ଭଗବାନ ଯେତେବେଳେ ଚାଲିଯାଉଛନ୍ତି, ଚାଲିଯିବେ ସେତେବେଳେ ଏଇ ଯଦୁବଂଶକୁ ମଧ୍ୟ ସେ ଧ୍ୱଂସ କରିଛନ୍ତି। ଯଦିଓ ପୃଥିବୀରେ ଯେତେ ଭାରତରେ ସବୁ ସେ ଭାରକୁ ଅପମାନ କରିଛନ୍ତି, କିନ୍ତୁ ଯଦୁବଂଶର ଭାରକୁ ସେ ମାନେ ବିନାଶ କରିପାରିନଥିଲେ। ତେଣୁ ସେ ଯେତେବେଳେ ତା କରିବେ ଭଗବାନ ଯେତେବେଳେ ଆସନ୍ତି 125 ବର୍ଷ ଲୀଳା କରନ୍ତି, ବ୍ରହ୍ମାଙ୍କର ଗୋଟେ ଦିନରେ ଭଗବାନ ଆସନ୍ତି ଏବଂ 125 ବର୍ଷ ଲୀଳା କରିକି ତାଙ୍କର ଲୀଳା ତ୍ୟାଗ କରିକି ଚାଲିଯାଆନ୍ତି ତାଙ୍କ ଧାମକୁ। ତେଣୁ ଯେତେବେଳେ ତାଙ୍କର ସମୟ ହେଇଯାଇଛି ସେତେବେଳେ ଲୀଳା ତ୍ୟାଗ କରିବେ, ସେହି ସମୟରେ ସେ ଚିନ୍ତା କରୁଛନ୍ତି ଯଦୁବଂଶକୁ କେମିତି ବିନାଶ କରାଯିବ, କାରଣ ଯଦୁବଂଶରେ ବିଭିନ୍ନ ସମସ୍ତେ ତାଙ୍କ ପାର୍ଷଦମାନେ ଅଛନ୍ତି, ଦେବତାମାନେ ସବୁ ଆସିଛନ୍ତି, ଏମାନେ ସବୁ ତାଙ୍କ ନିଜ ଧାମକୁ ଫେରିବେ। ତେଣୁ ସେ ଏଇ ଯଦୁବଂଶ ଧ୍ୱଂସ ଲୀଳାଟିକୁ ବ୍ୟବସ୍ଥା କରିଛନ୍ତି। ଯେତେବେଳେ ମୁନି ଋଷିମାନେ ଆସି ଦ୍ୱାରକା ନିକଟରେ ଗୋଟେ ଅଶ୍ୱମେଧ ଯଜ୍ଞ ଭଗବାନ କରିଛନ୍ତି ଏବଂ ସେ ଅଶ୍ୱମେଧ ଯଜ୍ଞ ଶେଷ କରିସାରିଲା ପରେ ମୁନି ଋଷିମାନେ ବସିଛନ୍ତି, ସେ ସେତେବେଳେ ଭଗବାନଙ୍କର ଯେଉଁ ଛୋଟ ପିଲାମାନେ ସବୁ ଥିଲେ, ତାଙ୍କର ନାତି ଇତ୍ୟାଦି, ସେମାନେ ସବୁ ସାମ୍ବକୁ ଗୋଟେ ସ୍ତ୍ରୀ ବେଶ ପକେଇକିରି ନେଇକି ତାଙ୍କ ପାଖରେ ପହଞ୍ଚିକିରି ତାଙ୍କୁ ପଚାରୁଛନ୍ତି ଯେ ଇଏ ସ୍ତ୍ରୀ ଲୋକ ଜଣକ ଇଏ ପ୍ରସବ କରିବେ, କ'ଣ ପ୍ରସବ କରିବେ, ତାଙ୍କର ବର୍ତ୍ତମାନ ଗର୍ଭ ଧାରଣ କରିଛନ୍ତି, କ'ଣ ସେ ପ୍ରସବ କରିବେ। ମୁନିଋ ସେମାନେ ସର୍ବଜ୍ଞ, ସେଠି ନାରଦମୁନି ଅଛନ୍ତି, ଦୁର୍ବାସା ମୁନି ଅଛନ୍ତି, ପରଶୁରାମ ଅଛନ୍ତି, ବିଭିନ୍ନ ମୁନିଋ ସେମାନେ ସବୁ ଅଛନ୍ତି। ତେଣୁ ସେ ଜାଣିଛନ୍ତି କ'ଣ ପ୍ରକୃତରେ ଇଏ ସ୍ତ୍ରୀ ଲୋକ ନୁହଁ, କିନ୍ତୁ ଏମାନେ ଆମ ସହିତ ଥଟା ତମସା କରୁଛନ୍ତି। ସାଧୁମାନଙ୍କ ସହିତ ଥଟା ତମସା କରିବା କଥା ନୁହଁ। ଆମର ଏକାସ୍କନ୍ଧରେ ଏସବୁ ସେ ଆସିବେ, ନବଦେବ ସମାଜ ସେଟା ଆସିବେ। ତେଣୁ ସେ ତାକୁ ଅଭିଶାପ ପ୍ରଦାନ କରୁଛନ୍ତି ଯେ ସେ ଯେଉଁ ଗର୍ଭରୁ ଗୋଟେ ମୂଷଳ ବାହାରିବ, ଯେଉଁ ମୂଷଳ ଦ୍ୱାରା ତମେ ଯଦୁବଂଶ ଧ୍ୱଂସ ହବ। ଏକଥା ଯେଉଁ ଶୁଣିଛନ୍ତି ସେତେବେଳେ ସେମାନେ ବିତଶସ୍ତ ହେଇଯାଇଛନ୍ତି, ଭୟ କରିଯାଇଛନ୍ତି। ତେଣୁ ସାଙ୍ଗେ ସାଙ୍ଗେ ସେ ସାମ୍ବର ଯେତେବେଳେ ଯେଉଁ ଲୁଗାପଟା ଅଛି ତାକୁ ଯେଉଁ ଖୋଲାଖୋଲି କରିଦେଉଛି, ସେତେବେଳେ ଆସେ ଗୋଟେ ମୂଷଳ ସ୍ତ୍ରୀ ବାହାରୁଛି। ତେଣୁ ସେ ମୂଷଳକୁ ନେଇକି ସେମାନେ ଯାଇକିରି ଉଗ୍ରସେନଙ୍କ ପାଖରେ, ଦ୍ୱାରକାରେ ରାଜାଙ୍କ ପାଖରେ ଉଗ୍ରସେନଙ୍କ ପାଖରେ କହୁଛନ୍ତି, ବୃତ୍ତାନ୍ତ ସବୁ ଜଣାଉଛନ୍ତି। ତେଣୁ ଉଗ୍ରସେନ କହିଲେ ଭୀମଙ୍କୁ କହିଲେ ଏ ମୂଷଳକୁ ସେ ତାକୁ ଘୋରି କରି ନଷ୍ଟ କରିଦେବ। ତେଣୁ ଭୀମ ସବୁ ଘୋରାଘୋରି କରିକିରି ଯଦି ସେ ଗୁଣ୍ଡ ସବୁ ଆସିକି ଗୋଟେ ଏରକା ବନ ସୃଷ୍ଟି ହେବ, ଏବଂ ଯାହା ଟିକେ ନା ଅନ୍ତିମ ଯେଉଁଟା ଥିଲା ସେଟାକୁ ସମୁଦ୍ରକୁ ପକେଇ ଦେଇଛନ୍ତି। ସେ ସମୁଦ୍ରରେ ସେ ଗୋଟେ ମାଛ ଖାଇକିରି, ଯେଉଁ ମାଛ ଧରା ପଡ଼ିକିରି ଜରାସବ ପାଖରେ ଯାଇ ପହଞ୍ଚି, ସେ ଜରାସବର ଯେଉଁ ସର କରିଛି ସେ ସରରେ ସେ ଇଏ ଖଣ୍ଡକୁ ରଖିଛନ୍ତି, ମୂଷଳ ଖଣ୍ଡକୁ ରଖିଛନ୍ତି। ତେଣୁ ଏଇ ଏରକା ଯେତେବେଳେ ଅନ୍ତିମରେ ଯେତେବେଳେ ଭଗବାନ ତାଙ୍କ ଲୀଳା ସ୍ଥାନ କରିବେ, ସବୁ ଦ୍ୱାରକାବାସୀମାନେ ଭୂଷଣୀ ବଂଶର ଯେଉଁମାନେ ଯଦୁବଂଶର ଏମାନେ ସମସ୍ତେ ଯାଇକିରି ଗୋଟେ ଯଜ୍ଞ କରିଛନ୍ତି। ଆପଣମାନେ ଯଦି ଯିବେ ଦେଖିବେ ଦ୍ୱାରକାର ଦୂରରେ ଯେଉଁ ଅଛି ସୋମନାଥ ମନ୍ଦିର, ସେ ସୋମନାଥ ମନ୍ଦିର ପାଖରେ ଗୋଟେ ଅଛି ପ୍ରଭାସ କ୍ଷେତ୍ର, ସୋମନାଥ ମନ୍ଦିର ଅଳ୍ପ ବାଟ, ସେଇଠି ସେଇ ସବୁ ଯଦୁବଂଶ ଧ୍ୱଂସ ହେଇଥିଲା, ଯେଉଁଠି ସବୁ ଯାଇକି ସେମାନେ ଯଜ୍ଞ କରିସାରିଲା ପରେ ଆମର ଯେଉଁ ରହିଛି ଆମର ବର୍ତ୍ତମାନ ନବଜଗତ ସମାଜ ସେଟା ଆସିବେ, ଆମର ଚାରୋଟି ବିଧି ନିଷେଧ ରଖାହେଇଛି, ଆମେ ସେଟା ମାନୁନେ, କିନ୍ତୁ ସେଟା ଅଧର୍ମ ସ୍ଥାନ। ପ୍ରଥମ ସ୍କନ୍ଧରେ ପରୀକ୍ଷିତ ମହାରାଜ କଳିଙ୍କୁ ସେ ସ୍ଥାନ ସବୁ ପ୍ରଦାନ କରିଛନ୍ତି, ଏସବୁ ଆପଣମାନେ ଶୁଣିଥିବେ। ଅବ୍ୟକ୍ତିତା ତଦାତସ୍ମୈ ସ୍ଥାନାନୀ କଳେ ଦଦୌ ଦ୍ୟୁତଂ ପାନ ସ୍ତ୍ରୀ ଅଂଶୁନା ତତ୍ର ଅଧର୍ମାଷ୍ଟ ତ୍ରିବିଧା। ଇଏ ହେଉଛି ଅଧର୍ମର ଚାରୋଟି ପାଦ। ଦ୍ୟୁତଂ କହିଲେ ପଶା ଖେଳ, ପାନ କହିଲେ ଯେତେ ନିଶା ଦ୍ରବ୍ୟ ରହିଛି, ସ୍ତ୍ରୀଙ୍କ କହିଲେ ଅବଧ ସ୍ତ୍ରୀ ସଙ୍ଗ, ସୁନା କହିଲେ ଯେଉଁ ଜୀବ ହତ୍ୟା କରାଯାଉଛି, ଆମିଷ ଭକ୍ଷଣ କରୁଛେ, କାର୍ତ୍ତିକ ମାସରେ ଆମକୁ ପକ୍ଷେ ଆମର ଓଡ଼ିଶାରେ ସେଟା ଆମିଷଟା ନିଷେଧ କରାଯାଉଛି। ଏ ହେଉଛି ପାପର ସ୍ଥାନ, ଏ ଚାରୋଟି ହେଉଛି ପାପର ସ୍ଥାନ। ତେଣୁ ଯେତେବେଳେ ଯେ ମଦ୍ୟପାନ କରୁଛନ୍ତି, ସେ ମଦ୍ୟପାନଟା ଆମେ ଯେତେ ଆଜିକାଲି ସରକାର ଲାଇସେନ୍ସ ଦେଇଛନ୍ତି, ବିଭିନ୍ନ ମଦ ଦୋକାନରେ ଯାଇକି ମଦ ଆଣି ପିଇ ଦେଉଛନ୍ତି, ସେସବୁ ନିୟମ ଅନୁସାରେ ସେଇଟା କରିବା କଥା ନୁହଁ। ତା ପାଇଁ ଯଜ୍ଞ ରହିଛି, ସୁରାଟରେ ଗୋଟେ ପ୍ରକାର ଯଜ୍ଞ ରହିଛି, ଯେଉଁ ଯଜ୍ଞ କଲା ପରେ ସେ ମଦ୍ୟକୁ ସେମାନେ ପାଳନ କରିପାରିବେ। ତେଣୁ ସେଇ ପ୍ରଭାସ କ୍ଷେତ୍ରରେ ସେଇ ଯେଉଁ ଯଜ୍ଞ କରିସାରିଲା ପରେ ଯେତେବେଳେ ସେଇ ବାରୁଣୀ ମଦକୁ ସେମାନେ ସେବନ କରୁଛନ୍ତି, ସେଇଥିରେ ସେମାନେ କ'ଣ ମତ ହେଇକିରି ସବୁ ନିଜ ନିଜ ଯୁଦ୍ଧ କରିକି ସବୁ ଧ୍ୱଂସ ହେଇଯାଇଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନ ତାଙ୍କ ଲୀଳା ଯଦି ଶେଷ କରୁଛନ୍ତି, ସେତେବେଳେ ଏକାସ୍କନ୍ଧ ଆରମ୍ଭ ହେଉଛନ୍ତି। ଏକାସ୍କନ୍ଧରେ ତା ପୂର୍ବରୁ ନାରଦମୁନି ଯାଇ ପହଞ୍ଚନ୍ତି ବସୁଦେବଙ୍କ ପାଖରେ, ଏବଂ ବସୁଦେବ ପଚାରୁଛନ୍ତି ଯେ ଆମେ ତ ଗୃହସ୍ଥ ଲୋକ, ଆମର କ'ଣ ଧର୍ମ, ପ୍ରକୃତ ଧର୍ମ କ'ଣ, ଏସବୁ ପ୍ରଶ୍ନ ପଚାରୁଛନ୍ତି ନାରଦମୁନି। ତେଣୁ ନାରଦମୁନି ତାଙ୍କୁ ଏଇ ନିମି ଏବଂ ନବଜୀବନର ସମ୍ବାଦ କହୁଛନ୍ତି, ଏକାସ୍କନ୍ଧରେ ସେ ବିଷୟ ବର୍ଣ୍ଣନା କରାଯାଉଛି, ଏସବୁ ତତ୍ତ୍ୱ ବିଷୟ ବର୍ଣ୍ଣନା କରାଯାଉଛି। ତେଣୁ ନିମି ମହାରାଜ ଯିଏକି ହେଉଛନ୍ତି ଇଖୁଆକୁ ରାଜାଙ୍କର ସନ୍ତାନ, ନିମି ଭଗବାନ ରାମଚନ୍ଦ୍ରଙ୍କ ବସରେ ସୂର୍ଯ୍ୟ ବଂଶରେ ସେମାନେ ଆସୁଛନ୍ତି। ତେଣୁ ନିମି ମହାରାଜ ଯେତେବେଳେ ଯଜ୍ଞ କରୁଛନ୍ତି, ସେଇ ଯଜ୍ଞରେ ନବଯୋଗେନ୍ଦ୍ର ଆସି ଉପସ୍ଥିତ ହେଉଛନ୍ତି। ନବଯୋଗେନ୍ଦ୍ର ହେଉଛନ୍ତି କିଏ ନା, ସିଏ ହେଉଛନ୍ତି ଆମର ପଞ୍ଚମ ସ୍କନ୍ଧରେ ଯେଉଁ ବର୍ଣ୍ଣନା କରାଯାଇଛି ଋଷଭଦେବ, ତାଙ୍କର ଜଣେ 100 ପୁତ୍ର ଥିଲେ, ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ। ଭରତ ମହାରାଜଙ୍କ ପ୍ରସଙ୍ଗ ଆପଣ ଶୁଣିଥିବେ, পঞ্চম স্কন্ধরে কেমিতি ভরতদেব মহারাজ যে তিনোটি জন্ম সে বিতাইলে ভগবান প্রাপ্ত হওয়া পাই বহু যুবক বয়সে সে সব কিছু ত্যাগ করে দিয়ে আসছিল ভগবান ভজন কীর্তন করছিল মানে টিকে মহান্ত কীর্তন করবে কাহিঁকি না টিকে বহু তত্ত্ব রয়েছে হচ্ছে তেমন ভরত মহারাজ ভগবান ভজন করা আসছেন
হরে কৃষ্ণ 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 হরে 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 রাম হরে রাম 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 হরে হরে
পরীক্ষা সময় যে যে ভাবে চিন্তা করি শরীর ত্যাগ করব তা পরজন্মে সে সেই জন্ম প্রাপ্ত হব তেমন ভগবান কেন যে অন্তকালে চ মামেব স্মরণ মুক্ত কলেবরম যা প্রয়াতি সমদ্ভাবম জাতি না তত্র সংশয় এতে কোনো সন্দেহ নেই যদি অন্তকালে আমি যদি ভগবান স্মরণ করে পারিবা তাহলে আমি নিশ্চিত ভাবে ভগবান ধাম প্রাপ্ত হব এতে কোনো সন্দেহ নেই তেমনি প্রথম স্কন্ধে সুত গোস্বামী এবং দ্বিতীয় স্কন্ধে সুখদেব গোস্বামী সে কথা প্রথমে মুনি ঋষি মানুষটা কেছেন পরীক্ষিত মহারাজ কু সুখদেব গোস্বামী কোথাও এবং স্বর্ণকারী ঋষি মানুষ সুত গোস্বামী কোথায় তসমাদেকেন মনসা ভগবান সকৃতাং প্রতি শ্রোতব্য কীর্তিতব্যশ্চ ধ্যেয় পূজ্যশ্চ নিত্যদা সুত গোস্বামী স্বর্ণকারী ঋষি কোথায় নমস্কার এবং সুখদেব গোস্বামী পরীক্ষিত মহারাজ এবং অন্যান্য মুনি সমাজ রয়েছেন তাকে কোথায় যে তসমাৎ ভারত সর্বাত্মা ভগবান ঈশ্বর হরি শ্রোতব্য কীর্তিতব্যশ্চ স্মর্তব্যশ্চ অভয় যেমনি অভয় চাইবা চাহুছেন সবুঠ বড় ভয় হচ্ছে মৃত্যুর ভয় তেমন যেমন মৃত্যুর মুখর উদ্ধার হওয়া চাহুছেন সেমানে এই নাম কীর্তন করবে হরে কৃষ্ণ 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 হরে 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 রাম 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 হরে হরে এই নাম কীর্তন করে আপনি কুহাচ্ছে তেমন এই যে যুগধর্ম এই চৈতন্য মহাপ্রভু আসি এই যুগধর্ম প্রচার করছেন একথা আমরা একাশ কমরে নারদ মুনি সত্তা কহিলে নিমি মহারাজ এবং নবযোগেন্দ্র ই হচ্ছে ভরত মহারাজের কথা ভরত মহারাজ তার পরজন্মরে যদিও হরিজন জন্ম পাইছেন কিন্তু পূর্ব জন্ম কথা সে মনে রাখিলে যে যেহেতু মোর আসক্তি ছিল হরিণ প্রতি সেটি মু ভগবান প্রাপ্ত হয়ে হরিণ জন্ম প্রাপ্ত হয়ে তেমন সে হরিণ জন্ম পাইলে মধ্যে সে অন্য হরিণ মানক সহ মিশি নথিলে সে গোটে আশ্রম রয়েছে সবু সেই ভগবানকে পূজা যেউ প্রসাদ ভিতরে সেই প্রাপ্ত হয়েকি রয়েছে এবং যেতবে সে শরীর ত্যাগ কলে জড় ভরত হয়েকি জন্মগ্রহণ করছেন এবং জড় ভরত হয়েকি সে রাজা রঘুবরকে শিক্ষা প্রদান করছেন পঞ্চম স্কন্ধে এই বিষয়ে আপনার শুনেছিলেন তেমন এই যে তাঁকর যে শহে পুত্রর ন পুত্র সেমানে এই ভক্তি মার্গে অগ্রসর হয়েছেন তাঁকে নবযোগেন্দ্র বলে কুহাযাচ্ছে কবি হবি অন্তরীক্ষ চামস প্রভাজন এইভাবে ভাবে ন জন যোগী অছেন নবযোগেন্দ্র বলে কুহাযাচ্ছে তেমন সেই নবযোগেন্দ্রকে নিমি মহারাজ বিভিন্ন প্রশ্ন পচারছেন একাশ কন্ধে সে বর্ণনা করা যাচ্ছে প্রশ্ন পচারলে যে প্রথমে যে অত আত্যন্তিকম ক্ষেমং পুচ্ছাম ভূতো নর সংসারেস্মিন ক্ষেমা ভূপি সৎসঙ্গ সেব দীর্ণ আমরা আত্যন্তিক মঙ্গল কোথায় অছি আমি কোথায় প্রকৃত মঙ্গল প্রাপ্ত হব তেমনি প্রকৃত মঙ্গল আমি কেমন প্রাপ্ত হওয়া ନା ଜଣେ ଯଦି ସାଧୁ ସଙ୍ଗ କରିବ କ୍ଷଣା ଦେବି ବହୁତ ଅଳ୍ପ ସମୟ ହେଲେ ମଧ୍ୟ ତାଠୁ ଅଧା ସମୟ ହେଲେ ମଧ୍ୟ ଯଦି ଜଣେ ସତ୍ସଙ୍ଗ କରିଛି ତାହେଲେ ସେ ନିଶ୍ଚିତ ଭାବରେ ଶ୍ରେଷ୍ଠ ସିଦ୍ଧି ବୋଲି କୁହାଯିବ।
ସାଧୁ ସଙ୍ଗ ସର୍ବଶାସ୍ତ୍ର କର
ଆମର ଆମେ କୋଉଠୁ ଆସିଛେ, ଆମ ଜୀବନର ଲକ୍ଷ୍ୟ କ'ଣ, ଆମର ଗତି କୋଉଠି, ଏହିସବୁ ପ୍ରଶ୍ନ ଯେତେବେଳେ କରାଯାଉଛି ସିଏ ହେଉଛି ପ୍ରକୃତ ଭାଗବତ ଧର୍ମ, ଯାହାକି ଆମର ବେଦାନ୍ତ ସୂତ୍ରରେ ପ୍ରଥମେ ବ୍ୟାସପୁର ସେ କଥା ବର୍ଣ୍ଣନା କରିଛନ୍ତି ଯେ ଅଭାବ ବ୍ରହ୍ମ ଜିଜ୍ଞାସା। ବ୍ରହ୍ମ ଜିଜ୍ଞାସା ବର୍ତ୍ତମାନ ହଉନି, ବର୍ତ୍ତମାନ କେମିତି ଆମେ ଶରୀରର କେମିତି ଉନ୍ନତି ପ୍ରଦାନ କରିବା, ଆମେ କେମିତି ଅଧିକରୁ ଅଧିକ ଧନ ରୋଜଗାର କରିବା, ଆମେ କେମିତି ଅଧିକରୁ ଅଧିକା ଉପଭୋଗ କରିବା, ଏହିସବୁ ପାଇଁ ସମସ୍ତେ ଲାଗିଛନ୍ତି। ପ୍ରକୃତ ଆତ୍ମା ବିଷୟରେ ଆମ ପ୍ରକୃତ କିଏ, ଆମ ଜୀବନ ଲକ୍ଷ୍ୟ କ'ଣ, ଏ ବିଷୟରେ କେତେଜଣ ପ୍ରଶ୍ନ କରୁଛନ୍ତି। ଶୁକ୍ର ଗୋସ୍ୱାମୀ ଦ୍ୱିତୀୟ ସ୍କନ୍ଧରେ ସେ କଥା ପରୀକ୍ଷିତ ମହାରାଜ କହିଥିଲେ, ଆପଣ ଶୁଣିଥିଲେ, ଭଗବାନ କଥା ଆତ୍ମା କଥା ଶୁଣିବା ପାଇଁ ଲୋକଙ୍କର ଆଗ୍ରହ ନାହିଁ। ତେଣୁ କବି ଯେଉଁମାନେ କହୁଛନ୍ତି ଯେ ଏଇ ଯୋଉ ଭାଗବତ ଧର୍ମ ଇଏ ଏଭଳି ଭାବରେ ଯେ ଜାଣା ଥାଏ ମୋର ରାଜନ ନ ପ୍ରମାଦିତ କରିଛି। ଆମର ବଦ୍ଧଜୀବର ଚାରୋଟି ଦୋଷ ରହିଛି, କ'ଣ କ'ଣ ସେ ଦୋଷ ନା ଭ୍ରମ ପ୍ରମାଦ ବିପ୍ରଳିପ୍ସା କରୁଣାପାଠ। ଆମେ କିଛି ନା କିଛି ନିଶ୍ଚିନ୍ତ ଭାବରେ ଭୁଲ କରୁଛେ। ଆମ ଇଂରାଜୀରେ ଗୋଟେ କଥା ହେଉଛି ଟୁ ଏୟର୍ ଇଜ୍ ହ୍ୟୁମାନ୍, ଇଂରାଜୀରେ ଗୋଟେ ରହିଛି ପ୍ରଭାବ, ସମସ୍ତେ କିଛି ନା କିଛି ଭୁଲ କରୁଛନ୍ତି। ପ୍ରମାଦ ହେଉଛି କ'ଣ ନା ଆମେ ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ବୋଲି ଭାବୁଛେ, ଯେମିତି ଶତକଡ଼ା 99 ଭାଗ ଲୋକ ଭାବନ୍ତି ସିଏ ହେଉଛନ୍ତି ଶରୀର, କିନ୍ତୁ ପ୍ରକୃତରେ ଆମେ ଶରୀର ନୁହେଁ, ଆମେ ଏ ଶରୀର ଉର୍ଦ୍ଧରେ, ସେ କଥା ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ଇଏ ଗୋଟେ ପ୍ରମାଦ, ବଡ଼ ପ୍ରମାଦ। ଏବଂ ବିପ୍ରଳିପ୍ସା କ'ଣ ନା ଆମେ ଠକିବା ମନବୃତ୍ତି ରହିଛି, ସମସ୍ତେ ଅନ୍ୟମାନଙ୍କୁ କେମିତି ଠକିକି ବଡ଼ ଲୋକ ହେଇଯିବା ଏ ଗୋଟେ ଚିନ୍ତା କରୁଛୁ। ଏବଂ କରୁଣାପାଟବ, କରୁଣାପାଟବ ହେଉଛି ଆମର ଯେଉଁ ଇନ୍ଦ୍ରିୟ ସବୁ ରହିଛନ୍ତି ତାଙ୍କର ଶକ୍ତି ସୀମିତ, ବର୍ତ୍ତମାନ ଯଦି ଲାଇନ୍ ପଳେଇବ ତାହେଲେ ଆମେ କିଛି ଦେଖିପାରିବା ନାହିଁ, ସେ ଆମର ଚକ୍ଷୁର ଶକ୍ତି ନାହିଁ ସେସବୁ ଦେଖିବା ପାଇଁ। ତେଣୁ ଏଇ ଯେଉଁ ଦୋଷ ସବୁ ରହିଛି ଏ ଦୋଷ ଭାଗବତ ଧର୍ମରେ ନାହିଁ, ନ ପ୍ରଭାବିତ କରିଛି। ଏବଂ ଧାବନ ନିମିଣ୍ଡ ବା ନେତ୍ରେ ନ ସ୍ଖଳେ ନ ପତେ ଦିହ, ଏଇ ଯେଉଁ ଭାଗବତ ଧର୍ମ ଭଗବାନ ନିଜେ ପ୍ରଦାନ କରିକି ଯାଇଛନ୍ତି ମାନସମାନଙ୍କୁ, ଏଇ ଧର୍ମରେ ଯଦି ଆମେ ଆଖି ବୁଝିକିରି ମଧ୍ୟ ଦୌଡ଼ିବା, ଧାବନ ଧାବନ କଲେ ଦୌଡ଼ିବା, ଜଣେ ଅନ୍ଧ ବ୍ୟକ୍ତି ସେ କେମିତି ଚାଲୁଛି, ବାଡ଼ି ଧରିକି ଚାଲୁଛି, ଧୀରେ ଧୀରେ ଚାଲୁଛି, ସେ ଦୌଡ଼ି ପାରିବନି। କିନ୍ତୁ ଆମେ ଯଦି ଅନ୍ଧଭାବରେ ମଧ୍ୟ ଏଇ ଭାଗବତ ଧର୍ମ ରାସ୍ତାରେ ଦୌଡ଼ିକି ଚାଲିବା ସେଥିରେ ପତନ ହବାର ନାହିଁ, ସ୍ଖଳନ ହବାର ନାହିଁ। ତେଣୁ ଏଇଭଳି ଭାବରେ ଯୋଗେନ୍ଦ୍ର ଆମେ ଛାଡ଼ି ନହେଲା ଆମେ ଅଧଘଣ୍ଟା ଭିତରେ ଶେଷ କରିବା, 10ଟା ଶେଷ କରିବା। ତେଣୁ ଏ କଥା କବି ଯୋଗେନ୍ଦ୍ର କହି ଯେ ସେ କହୁଛନ୍ତି ଯେ କାହିଁକି ଆମର ଭୟ ରହୁଛି, ଭୌତିକ ଜଗତରେ ସମସ୍ତେ ଭୟ ଭୟପୂର, ଛୋଟ ପକ୍ଷୀଠାରୁ ଆରମ୍ଭ କରି ସମସ୍ତେ ଯେତେ ଶ୍ରେଷ୍ଠ ଜୀବ ଅଛନ୍ତି ସମସ୍ତଙ୍କର ଭୟ ରହିଛି। ଇନ୍ଦ୍ରଦେବ ସ୍ୱର୍ଗ ଦେବତା, କିନ୍ତୁ ସେ ବି ଭୟ କରୁଛନ୍ତି। ଆମର ଏଇ ଆସିବେ ସେ ପ୍ରସଙ୍ଗ ପ୍ରକାଶ ସ୍କନ୍ଧରେ ଆସିବେ, ଯେତେବେଳେ ଭଗବାନ ନରନାରାୟଣ ଋଷିପୁର ଆସିଛନ୍ତି, ଯେତେବେଳେ ସେ ଯାଇକିରି ବଦ୍ରିକାଶ୍ରମରେ ଧ୍ୟାନ କରୁଛନ୍ତି ଆମକୁ ଶିକ୍ଷା ଦେବା ପାଇଁ ଯେ ଆମେ ଭଗବାନ ବିଷୟରେ ଚିନ୍ତା କରିବା କଥା, ଭଗବାନଙ୍କୁ ଧ୍ୟାନ କରିବା କଥା, ଏ କଥା ଶିକ୍ଷା ଦେବା ପାଇଁ ଭଗବାନ ନିଜେ ଆଚରଣ କରି ଦେଖାଉଛନ୍ତି। ତେଣୁ ଇନ୍ଦ୍ରଦେବ ଭୟ କରିଗଲେଣି, କହିଲେ ସିଏ ଧ୍ୟାନ କଲେଣି, ଯୋଗ ତପସ୍ୟା କଲେଣି, ତେଣୁ ମୋର ଆସନ ନେଇଯିବେ। ତେଣୁ ସିଏ ବିଭିନ୍ନ ଅପ୍ସରାମାନଙ୍କୁ କାମଦେବଙ୍କୁ ନେଇକିରି ପଠାଉଛନ୍ତି ତାଙ୍କୁ ତାଙ୍କର ଧ୍ୟାନ ଭଙ୍ଗ କରିବା ପାଇଁ। ଏ ଭୌତିକ ଜଗତ ହେଉଛି ମୈଥୁନାଗାର, ମୈଥୁନାଗାର ବୋଲି କୁହାଯାଉଛି, ସମସ୍ତେ ପୁରୁଷ ସ୍ତ୍ରୀ ଆକର୍ଷଣରେ ବଦ୍ଧ ହେଇକି ରହିଛନ୍ତି। ଭରତ ମହାରାଜ ସେ କଥା, ଋଷଭଦେବ ସେ ତାଙ୍କର କଥାରେ ସେ କଥା ପଞ୍ଚମସ୍କନ୍ଧରେ ସେ କଥା କହିଛନ୍ତି, ପୁଂସ ସ୍ତ୍ରୀ ଓ ମିତ୍ରୀ ଭାବ ନେତମ ତୟର ବିହିତ ହୃଦୟ କାନ୍ତି ମାଉ ଅତ ମୃହ କ୍ଷେତ୍ର ସୁତାସ୍ତ ଭିତ୍ତେ ଜନସ୍ୟ ମୋହୟ ଅହମ୍ ମମେତି। ଆମର ଯେଉଁ ମୋହ ସବୁ ରହିଛି, ମୁଁ ମୋହ ବୋଲି ଯେଉଁ କହୁଛେ, ଏଇଟା କେଉଁଠୁ ଆରମ୍ଭ ହେଉଛି ନା ଏଇ ପୁରୁଷ ସ୍ତ୍ରୀ ଆକର୍ଷଣ, ପୁଂସ ସ୍ତ୍ରୀ ଓ ମିତ୍ରୀ ଭାବ ନେତ ତୟର ମିହିତ ହୃଦୟ କାନ୍ତି ମାଉ, ସେଥିରୁ ଆମର ହୃଦୟର ବନ୍ଧନ ଆରମ୍ଭ ହେଉଛି। ତେଣୁ ଇନ୍ଦ୍ରଦେବ ଯେ ପଠାଉଛନ୍ତି, କିନ୍ତୁ ଭଗବାନଙ୍କୁ କ'ଣ କାମ ଆକର୍ଷଣ କରିବେ, ଭଗବାନ ହେଉଛନ୍ତି ସବୁକିଛି, ଯେତେ ଏଇସବୁ ଭୌତିକ ଜାଗା ସବୁ ରହିଛି ସେ ଭଗବାନଙ୍କ ଅଧୀନରେ ରହିଛି, मायाबद्ध माया भीष ईश्वर जीवर भेद आम भगवान तफा कौन ना आम भगवान अंश अहम ब्रह्मास्मि किंतु हेले भगवान दिव्य तफा कौन ना आम हूँ मायाबद्ध आम त्रिगुण भेजे बंदी अवस्था रही कि भगवान ए माया को निज अधीन रखिक समस्त शासन कर मायाधक्यने प्रकृति स्वीयते सचराचर भगवत नवध्यार भाग सप्तमता भाग कहते दैवी एसा गुणमयी मम माया दुरतया मे प्रपंचे माया मेतांतरते दैवी जो माया रही आम निजे चेष्टा कर अतिक्रम कर दुर्गा देवी शासन रही किंतु जदि आम भगवान शरण में जवा जगन्नाथ को शरण में जवा कृष्ण शरण में जवा तर भगवान से मायादेव को आदेश देवे से जीव को उद्धार करने आम माया को कर तेणु कामदेव आते अवसर मान जिते चेष्टा कर भगवान नारायण नरनारायण को काम पीड़ा देवाई से को काम पीड़ा पाए बर भगवान तर जंगल उर्वशी अप्सरा नामक उर्वशी को सृष्टि कर प्रदान कर तुम नहीं इंद्र को प्रदान कर तेणु इंद्र आसिक क्षमा प्रार्थना कर बहुत जगह समस्त भय रही भय कहीं हूँ ना कवि जोगेन्द्र कहते हैं स्वप्न देखुचे स्वप्न देखुचे बाघ खाईगला पड़ी मृत्युवरण करुचे निद भांगी जा সেতবে আমি স্বপ্ন দেখুছি এটা প্রকৃত জিনিস তেমন যেহেতু আমি এই ভৌতিক জগতের অছে মায়া ভিতরে অছে ত্রিভুবন ভিতরে রয়েছে সেই আমার ভয় রয়েছে তেমন যে ভগবান শরণে যাবে তাঁর ভয় রয়েছে না তেমন যেহেতু আমি ভগবান ভুলে যাইছে সেই আমার ভয় আসুছে তেমন যদি আমি ভগবান শরণে যা তাহলে আমি এ ভয় মুক্ত পাইপার ভয় উদ্ধার জনে অনে গোস্বামী সপ্তম গোস্বামী ভক্তিমূলক ঠাকুর যে কি এই পুরীরে ডিস্ট্রিক্ট ম্যাজিস্ট্রেট সেই তাঁকে বিভিন্ন শাস্ত্র সব রচনা করছেন সব বেদ উপনিষদর গুহ তত্ত্ব বংলা ভাষা ইংরেজি ভাষার সব পদ্য মাধ্যমে রচনা করছেন সে গোটি পদ আমি গান করা श्री नंदनंदन अमर चरण रविंद रे भज मुरे मन श्री नंदनंदन अमर चरण रविंद रे भज मुरे मन श्री नंदनंदन अमर चरण रविंद रे भज मुरे ଅଭୟ ଚରଣ ଆରମ୍ଭ ଭଗବାନଙ୍କ ପାଦପଦ୍ମକୁ ଅଭୟ ଚରଣ ବୋଲି କୁହାଯାଉଛି ତେଣୁ ଆମେ ଏ ଯୋଉ ଭଗବାନଙ୍କ ପାଦପଦ୍ମ ଯଦି ଯିବା ଶରଣ ଯିବା ତାହେଲେ ଆମର ଭୟ ରହିବନି ତେଣୁ ଏଇଭଳି ଭାବରେ ବିଭିନ୍ନ ଯୋଗୀମାନେ ଯେଉଁ ନବଦେବେନ୍ଦ୍ର ଅଛନ୍ତି ସେ ସବୁ ସମ୍ବାଦ ନିମି ମହାରାଜଙ୍କର ଯେଉଁ ପ୍ରଶ୍ନ ରହିଛି ସେ ପ୍ରଶ୍ନର ସବୁ ଉତ୍ତର ଦେଉଛନ୍ତି ତେଣୁ ଆମେ ସଂକ୍ଷେପରେ କହିବା ଆମେ ପାଞ୍ଚ ପ୍ରଶ୍ନ ଭିତରେ ଆମେ ସଂସ୍କାର ବାଣୀ ବିଶ୍ରାମ ଦେବା ଅନ୍ୟ ବକ୍ତା ଅଛନ୍ତି ସେ କହିବେ ତେଣୁ ଅନ୍ତିମରେ ଆମର କରଭାଜନ ଋଷି ସେ ଏଇ ଯେଉଁ କଳିଯୁଗର ଯୁଗଧର୍ମ ସେ ବିଷୟରେ ବର୍ଣ୍ଣନା କରିଛନ୍ତି କଳିଯୁଗର ଯୁଗଧର୍ମ କ'ଣ ଏକାଶ ପଞ୍ଚମ ଅଧ୍ୟାୟରେ ସେ ବର୍ଣ୍ଣନା କରିଛନ୍ତି ଯେ କୃଷ୍ଣ ବର୍ଣ୍ଣ ଦୁଷା କୃଷ୍ଣ ସାଙ୍ଗ ପାଙ୍ଗ ଅସ୍ତ୍ର ପାଶଦ जगें सर्वतम प्राय जगत ही सुमेर सब चतुर महाप्रभु जे भगवान से विषय आमर शास्त्र प्रमाण भागवत प्रमाण वर्णन कर कृष्ण वर्ण सब से कृष्ण 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 सब उच्चारण कर भगवान नाम यदि से भगवान किंतु से आमको भक्ति शिखापी भक्त रूप से आसिक निज भक्ति आचरण कर देखुस सब से भगवान नाम ग्रहण कर शरीर अंग कि ना अकृष्ण अर्थात गौर सुवर्णवर तेणु गौरांग महाप्रभु कहते आसुच्च खाली एकुटी आस नित्यानंद प्रभु अद्वैत प्रभु गदाधर पंडित श्रीवास पंडित एम सब सांग उपांग अस्त्र सब नहीं भगवान आस तेनालीरें जो मैंने संकीर्तन यज्ञ जो महामंत्र जो आम पाठ करे कृष्ण 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 हरे 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 राम 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 हरे हरे तेनालीरें जो मैंने ये हूँ युगधर्म ये युगधर्म जो मैंने जोग दिखती से सुमेधस बहुत भाग्यवान व्यक्ति से तेणु ये हूँ महाप्रभु विषय सब शास्त्र प्रमाण वर्णना कर ध्येयम् सदा परिभवनम् अभीष्टदोहम् तीर्थास्पदम् शिवविरिचीनुतम् शरण्यम् मृत्यातिहं प्रणतपाद्भवाब्धिपोतम् वन्दे महापुरुषते चरणारविन्दम् जोने से भगवान को ध्यान करेंगे ध्येयम् सदा परिभवनम् आमे सब दुखर अवस्था रही सब विपद रही विभिन्न प्रकार असुविधा विघ्न आसुचे आम विघ्न विनाश गणेश उपासना करते कि भगवान उपासना करवा ध्येय करवा ध्यान करवा सब विपद सत्वे तेज भगवान नृत्याति हम आम दुख को सी दूर करेंगे भगवान तेणु से चैतन्य महाप्रभु जे महापुरुष वंदे महापुरुष ते चरण से महापुरुष चरण में मुझे वंदना करुक्षित राजलक्ष्मी धर्मिष्ट राज्य माया मृगं दैत्यक्षित अन्नधावत् वंदे महापुरुषते चरणारविन्दम् चैतन्य महाप्रभु अब लीला पढ़े चैतन्य चट्टामृत वर्णना कर 24 वर्ष वयस से संसार त्याग कर संन्यास ग्रहण कर युवती पत्नी को त्याग कर विधवा माता को त्याग कर से आम को उद्धार करने संन्यास ग्रहण कर से आम जो माया गुरु पक्ष गोड़े माया पक्ष धर्म हूचे आम मान को उद्धार करने से महापुरुष जे कि आमको आसार करने महापुरुष पाखे मुझे चरण से वंदना कर मंदे महापुरुष ते चरण तेनाली भाव में नवजगेन्द्र राजा निमित्र प्रसंग कह सर तापर एक भगवान उद्धव को सब प्रश्न उत्तर दे उद्धव जान लें जद्वंश ध्वंस से भगवान चलीजे लीला शेष करेंगे तेणु भगवान पा आसिक सब विभिन्न प्रश्न सब पचार भागवत धर्म वर्णना कर भगवान जदि सबकि ज्ञान प्रदान करेंगे तथा से जड़े जती उदाहरण 24 गुरु अवधूत 24 गुरु विषय से सब वर्णना करेंगे एकास्थान से सब तत्व आस
सुखिनामया सर्वे भद्राणि पश्यन्तु मा कश्चित् दुःखमहामहे ॐ शान्ति शान्ति शान्ति
आपण किसान कीर्तन करते आज आसवे।